ভগবতে বাসুদেবায়। শ্রীমদ ভগবদ গীতা দ্বিতীয় অধ্যায়। গতকাল আমরা শ্রবণ করুথিলে অর্জুনঙ্কর সন্দেহকু বিদ্রুত করি সুধর্ম পাাল কিভাবে তাঁকর উপকার হব, যুদ্ধ কলে কিভাবে তাঁকর উপকার হব। ক্ষেত্রের সুধর্ম হল যুদ্ধ, যুদ্ধের হিংসাই হব, অহিংসাটা ব্রাহ্মণর ধর্ম, ব্রাহ্মণাদি কর্মরে। কিন্তু ব্রাহ্মণাদি কর্মরে দেখে যে যজ্ঞাদি কর্ম করা যায় সেটি হিংসা হুয়ে। শাস্ত্রর অনুমোদিত জিনিস যা শাস্ত্র আমি কিন্তু সেটি হিংসা অহিংসা সাধারণ নীতি সেটা প্রয়োগ করি হবনি। সাধারণ নীতি সাধারণ সামাজিক ন্যায়টা শাস্ত্রে প্রযোজ্য নুহে, তা কোণী ভুল বুঝবা উচিত নয়। যেভাবে কৌলি গতকালে সৈন্য মানে আমার যেসর সৈন্য মানে গোটে সাধারণ লোক যদি কিছু কাহক মর্ডর করেদি তাকে গাঁ লোক কে গোটে মানুষ মারিদি তাকে প্রাশ্চিত করা পড়ব তাকে। কিন্তু সৈনিক মানে পুলিশ মানে সে বহু লোক মারুচ্ছেন তাকে কে ঘৃণা করু না, তাকে তো কে গাঁরে কু না গোটে বড় মানে দুষ্ট লোক বা পাপি লোক ইয়ে বহু লোক মারিছে পুলিশ কি না। তার ধর্ম সেটা সে ক্ষত্রিয় সে প্রজাপালন করব ক্ষতি রক্ষা করব। সুধর্মকে বহু ভালোভাবে চিন্তা যেভাবে আমি মানে বৈষ্ণব আমার সুধর্ম হল ভগবত সেবা শ্রবণ কীর্তনটা আমার সুধর্ম। আমি জাগতিক লোকের বিচার কু আমি বঞ্চি পারিবুন, কেউ লোক কোণ কহ এত সময় সে জপ করছেন এত সময় কথা শুনছেন এত সময় ভগবান সেবা করছেন কোণ দরকার আছে, আমি সে কথা শুনে প্রস্তুত নুহ। আমার এটা সুধর্ম, কর্মী মানে যে কর্ম করছে তার কর্ম হচ্ছে সুধর্ম, সে কর্মবাদ উপরে বিশ্বাস করছে। তার সুধর্মকে পালন করা দরকার, যদি ভগবান কহিলেন না পূর্ব শ্লোকরে যদি সুধর্মকে তুমি পালন না করব আর যদি পালন করি তোমার লাভ কোণ হব, যুদ্ধে বিজয় হলে বি লাভ হব, প্রজা পালন করব ক্ষতি ক্ষতিকে রক্ষা করব, আর যদি যুদ্ধে মৃত্যুবরণ হবে তাহলে স্বর্গ যাব। বিনা বিনা মাতৃ যন্ত্রণার মাতৃগর্ভ যন্ত্রণায় তুমি স্বর্গ যাব, তোমার ক্ষতি কোণ আছে। আর যদি মো কথা ন মানব, এটা তিনটা কথা ভগবান করছেন পূর্ব শ্লোকটার। অথচ মিমম ধর্ম সংগ্রাম না করিষ্যসি তথা সুধর্ম কেরতেম চ হিত্বা পাপম ভাবিষ্যসি। যদি মো কথা অথচ মিমম ধর্ম সংগ্রাম না করিষ্যসি, ভুল ঠিকটা নিজে বিচার কলে কিছু অসুবিধা হুয়ে, কারণ আমি বেড়ে বেড়ে জাঁপারি এটা ঠিক না ভুল। সেপা আমরা ওড়িয়ার বেছে আমি গুরুজন পচারছি বাপা এটা কোণ করি ঠিক না ভুল। এটি অর্জুন তাঙ্কর নিজ ভগবান তাঙ্কর নিজর না অর্জুন তাঙ্কর নিজ ডিসিশন নেইতিলে মু যুদ্ধ করিবেনি বলি, নিজর বিচার কেবে ঠিক নহে, এটা সবুজ মনে রাখিবাকে পড়িব। কি কেতে বড় পরফেক্ট ব্যক্তি হো শুদ্ধ ভক্ত মানে কাহিকি সেমানে শুদ্ধ এইপাই তাঙ্কর নিজর বিচার কিছু না থাকে, আমি কাহিকি শুদ্ধ ভক্ত হয়ে পড়ুনি। যদি কি জানে প্রশ্ন করে মু সব করছি সব সাধন করছি মু কাহিকি শুদ্ধ ভক্ত, তুমি এইপাই শুদ্ধ ভক্ত হয়ে পড়ো না, তোমার বিচারধারা কিছু রয়েছে বিচার বুদ্ধি কিছু রয়েছে। শুদ্ধ কমান হয়ে পারেন যে অন্যর বিচার উপরে চালন্তি সে শুদ্ধ হয়ে পারেন, সে জানতে মু পরফেক্ট নুহে সেপা সে পরফেক্ট লোক ফলো করি শুদ্ধ হুম। শুদ্ধ ভক্ত এইপাই সে শুদ্ধ ভক্ত, সে সম্পূর্ণ গুরুকৃষ্ণ বিচার উপরে হি যাচ্ছেন। আমি বোধ যাব মানে আমি সবুবেলা আমার নিজের বুদ্ধিটা লগোছি, এটা হচ্ছে আমার প্রবলেম, আর কিছু প্রবলেম নেই। আমি শাস্ত্রর বুদ্ধি হিসাবে চালুনে, কারণ শাস্ত্র আমার রাজস্ব তামসিক বুদ্ধি আর শাস্ত্র বুদ্ধি শ্রদ্ধা নাই, সেটা শাস্ত্র শ্রদ্ধা কলে বি শাস্ত্রর সার জিনিসটা আমাকে দেখা যাব না, শাস্ত্র লুচাই দেবে। শাস্ত্র ভাগবত গীতা ই পেপর প্রিন্টস হয়েছে বলে ভাবে না, এ পেপর গোটে বই প্রিন্টস হয়েছে এটা তুমি ভাবনি। সে গ্রন্থর প্রেসরে প্রিন্টিং হয়ে আসলে বি সে যে শব্দ রয়েছে সেটা হচ্ছে কাহার কৃষ্ণঙ্কর, তাঙ্কু শ্রদ্ধা ভক্তি কলে সে প্রকাশ হবে সে ম্যানিফেস্ট হবে। আমি এইপাই শুদ্ধ হয়ে পড়ুনি, আমার কিছু গোটে বিচার রয়েছে আর শুদ্ধ বিচারক আমি গ্রহণ করার রাজি হবনি। যেটা গুরু বৈষ্ণব কিন্তু আমি সেটা আভয়েড করে দেবো, এটা ন কলে বি চলবে। জাঁকি দুর্বলতা বশত কি করুনি, কি জাঁকি বি করুনি, কি অভিমান বশত করুনি, কি জ্ঞান জ্ঞানের প্রাবল্যতা হেতু করুনি, কি বিচার করছে এই যুগ এটা ঠিক নুহে, যা কিন্তু সেটা ঠিক নুহে, আমি আমি কিছু জোড়ুছে সেপা আমার আমি শুদ্ধ হয়ে পড়ুনি। ভগবান কথা মিমাম মু এটি রয়েছে না, অথচ মিমম ধর্মম ଇମମ ଧର୍ମମ ସଂଗ୍ରାମ ନ କରିଷ୍ୟସି, ଆରେ ମୁଁ କହୁଛି ନା ମୁଁ ଏ ଯୁଦ୍ଧଟାକୁ ବ୍ୟବସ୍ଥା କରିଛି, ତୁମେ ଯଦି ମୋ କଥା ନ ମାନିବ ଭଗବାନ ଏଇଟା କହିଲା ପରେ ଅଠର ଅଧ୍ୟାୟକୁ ପୁଣି ପଳେଇଯିବ, ଅଠର ଅଧ୍ୟାୟରେ ଦେଖିବେ ମୁଁ ଦେଖୁଥିଲି ଷ୍ଟୋରୀ ଏଇଟାକୁ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଜିନିଷଟା କହିକି ଯାଇଛନ୍ତି ଅଠର ଅଧ୍ୟାୟରେ ଲାଷ୍ଟରେ ଯାଇକି ରିପିଟ୍ କଲେ, ଯଦି ଚେତ ଅହଙ୍କାରତ୍ୱାଂ ନ ସୃଷ୍ୟସି ବିନାକ୍ଷସି, ମୋ କଥା ଶୁଣିବ ନାହିଁ ନା ତୁମେ ନଷ୍ଟ ହେଇଯିବ, ନଷ୍ଟ ହେଇଯିବ ଜୀବନରେ। ମାନେ ଆଜିକାଲି ଆଜି ଯେଉଁ ଜୀବନରେ ନଷ୍ଟ ହୁଅନ୍ତି, କେଉଁମାନେ ନଷ୍ଟ ହୁଅନ୍ତି ଜୀବନରେ, ଯେଉଁମାନଙ୍କ ଜୀବନ ଆଜି କର୍ମୀ ଦୁନିଆରେ ଦେଖନ୍ତୁ ନଷ୍ଟ ହେଇଯାଇଛି, ଝିଅ ବାପା ମାଆ କଥା ଶୁଣିବନି ସେ ନଷ୍ଟ ହେଇଯିବ, ଯିଏ ନଷ୍ଟ ହେଉଛି ପରମାର୍ଥ ଦୁନିଆରେ ବା ସାମାଜିକ ଦୁନିଆରେ ତୁମେ ଦେଖ, ପୁଅଟା ବାପା କଥା ଶୁଣିବନି ସେ ନଷ୍ଟ ହେଇଗଲା, ଝିଅଟା ମା କଥା ଶୁଣିବନି ସେ ନଷ୍ଟ, ଯିଏ ଅନ୍ୟର ସେ କୁହନ୍ତି ଉପଦେଶକୁ ସମ୍ମାନ ନ ଦେଲା, ନିଜକୁ ପରଫେକ୍ଟ ଭାବିଲା, ସେ ନଷ୍ଟ ହେବ ପରମାର୍ଥ ଦୁନିଆରେ। କେଉଁମାନେ ନଷ୍ଟ ହେଇଯାନ୍ତି ଯେ ଗୁରୁ ବୈଷ୍ଣବଙ୍କର କଥା ମନେ ମାନନ୍ତି, ତୁମେ କେତେ ପରଫେକ୍ଟ ସେଟା ତୁମ ପାଖରେ ରଖ, ସେଟା ତୁମ ବିଚାରକୁ ତୁମେ ଯୋଡ଼ନି, ତୁମକୁ ଦେଖାଯାଉଛି ଏଇଟା ସବୁ ଭଲ, ଏଇଟା ଠିକ୍, ଏଇଟା ଭୁଲ, ସେଟା ତୁମ ଠିକ୍ ଭୁଲ ତୁମର ବିଚାର ନୁହେଁ, ତୁମେ ପରମାତ୍ମା ନୁହଁ, ତୁମ ଅନ୍ୟର ହୃଦୟ ଭାବକୁ ଜାଣିନ, ଗୁରୁ ବୈଷ୍ଣବଙ୍କୁ ତୁମେ ଜାଣିନ, ଆଉ ତୁମେ ଯଦି ଠିକ୍ ଭୁଲ ବିଚାର କରିବ ତୁମେ କେତେ ଶୁଦ୍ଧ ତୁମେ ନିଜେ ଦେଖ, କାହାର ଆମର ଶୁଦ୍ଧତା ଆମକୁ ଜଣା, ଚବିଶ ଘଣ୍ଟା ଆମ ଚେତନା କେଉଁଠି ରହୁଛି ନିଜକୁ ପଚାର, ଆମେ କ'ଣ କରୁଛେ, ସମାଜ ଆମକୁ କ'ଣ କହୁଛି, କିଏ ଭୁଲ କରୁଛି ଠିକ୍ କରୁଛି, ଦ୍ୟାଟ୍ ଇଜ୍ ଡିଫରେଣ୍ଟ ମ୍ୟାଟର, ତାପରେ ମୁଣ୍ଡ ପୁରିଆ କିଛି ଆବଶ୍ୟକ ନାହିଁ, ଆମର ମାଇଣ୍ଡ ଓନ୍ ବିଜନେସ୍, ଆମେ ସବୁ କରୁଛେ କିନ୍ତୁ ଚିନ୍ତା କରିବା ଦରକାର ଚବିଶ ଘଣ୍ଟା ଭିତରେ ମୋ ଚେତନା କେଉଁଠି ରହୁଛି, ଦୁଇ ଘଣ୍ଟା ତ ଜପ କରୁଛି ଆଉ ଯେଉଁ ବାଇଶ ଘଣ୍ଟା ରହିଲା ସେ ବାଇଶ ଘଣ୍ଟା ଭିତରେ ମୋର କ'ଣ ଚେତନା କେଉଁଠି ରହୁଛି, ମୁଁ କ'ଣ ଚିନ୍ତା କରୁଛି, ମୁଁ ନିଜ ସୁଖ ଚିନ୍ତା କରୁଛି ନା ଭଗବାନଙ୍କ କଥା ଚିନ୍ତା କରୁଛି ନା ଗୁରୁ ବୈଷ୍ଣବଙ୍କ କଥା ଚିନ୍ତା କରୁଛି ନା ଭଗବାନଙ୍କୁ ପ୍ରାର୍ଥନା କରୁଛି, ନା ନିଜେ ଜାଣିବ, ସମାଜ ଦ୍ୱାରା ପ୍ରତାରିତ ହୁଅ ନା, ଅନ୍ୟର ପ୍ରଶଂସାରେ ପ୍ରତାରିତ ହୁଅ ନା, ଅନ୍ୟର ବିଚାରଧାରାକୁ ନେଇ ବଞ୍ଚିବାକୁ ଚେଷ୍ଟା କର ନା, ସିଏ ସେମିତି କରୁଛି ସିଏ ସେମିତି କରିକି ଆଡ଼ଭାନ୍ସ ହେଇଗଲା ତାକୁ ଲୋକ ଏମିତି ଆପ୍ରିସିଏଟ୍ କରୁଛନ୍ତି, ସେ ପଇସା ପାଇଗଲା ମଠ କରିଦେଲା ଏମିତି କରିଦେଲା ମୁଁ ବି ସେମିତି କରିବି, ଏଇଟା ଅନ୍ୟର ବିଚାରଧାରାକୁ ତୁମେ ଯୋଡ଼ ନା, ସେଟା ପରଫେକ୍ଟ ୱେ ନୁହେଁ, ସିଏ ଏମିତି ଆଜି ପ୍ରଭୁଜନ ଦେଉଛି ସିଏ ଆଜି ଏମିତି କରୁଛି ମୁଁ ବି ସେମିତି କରିବି, ନୁହଁ ସେଟା ନୁହେଁ, ସେଟା ସକ୍ସେସ୍ ହେଇପାରିବନି, ତୁମେ ତୁ ଅନ୍ୟର ବିଚାରଧାରାକୁ ଯୋଡ଼ ନା, ତୁମେ ନେଚୁରାଲ ୱେରେ ଯାଅ, ସ୍ୱାଭାବିକ ସ୍ୱାଭାବିକ ଭାବରେ ବଞ୍ଚ, ତୁମେ ଖାଲି ନିଜେ ଚିନ୍ତା କର ତୁମର ତୋ ଚେତନାଟା କେଉଁଠି ରହୁଛି, ମୁଁ କି ମୋ ଚେତନାଟା କେଉଁଠି ରହୁଛି, ଭଗବାନ ଅର୍ଜୁନ ଚେତନା ବୁଝି ପକାଇଲେ ୟାର କ୍ଷେତ୍ର ବୁଦ୍ଧିଟା ପୁରା ପ୍ରବଳ ରହିଛି, ଇଏ ଯେଉଁ ଆଜି ଗୋଟେ ସେଣ୍ଟିମେଣ୍ଟ ହେଇକି ଭାବପ୍ରବଣ ଥାଏ ଯେ ମୁଁ ସନ୍ୟାସୀ ହେଇଯିବି, ସେ କେବେ ବି ସେ ଚେତନା ରହିପାରିବନି, କ୍ଷେତ୍ର ରକ୍ତ ତାର ଅଛି ନା, ଭଗବାନ ସେଥିପାଇଁ ଲାଷ୍ଟକୁ କହିଦେଲେ ବିନକ୍ଷସି, ମୋ କଥା ମାନିବୁ ନଉ ନା ତୁ ନଷ୍ଟ ହେଇଯିବୁ, ଅହଙ୍କାର ତୋ ଯେଉଁ ଅହଙ୍କାର ରଖିଛୁ ନଷ୍ଟ ହେଇଯିବ। ସନ୍ନ୍ୟାସୀ ହବାଟା କେତେ ବଡ଼ କାମ, ସମାଜ ଲୋକ ବହୁତ ଭଲ ପାଆନ୍ତି କିନ୍ତୁ ଭଗବାନଟାକୁ ଅହଙ୍କାର ବୋଲି କହୁଛୁ, କାହିଁ ଅହଙ୍କାର ବୋଲି କହିଲେ ନା କେଉଁଥିରେ ଜୀବର ମଙ୍ଗଳ ସେଇଟା କୃଷ୍ଣ ଜାଣନ୍ତି ଗୁରୁ ବିଷ୍ଣୁ ଜାଣନ୍ତି, ଆମକୁ ଯାହା ସାମୟିକ ସୁଖ ଦିଏ ବା ଭବିଷ୍ୟତରେ ସୁଖ ବୋଲି ଯାହା ଲାଗେ ସେଇଟା ବାସ୍ତବିକ ଜିନିଷ ନୁହେଁ, ସେଥିରେ ଆମର ପରମାର୍ଥର ଲାଭ କିଛି ହବନି, ବଞ୍ଚିବାଟା ବି କଷ୍ଟ ହେଇଯିବ, ବହୁତ ସାବଧାନରେ ମନେ ରଖିବା ଦରକାର, ଆମେ ଜଣେ ବଦ୍ଧ ଜୀବ, ଆମର କର୍ମଫଳ ରହିଛି, କାଳର ଶକ୍ତି ଏଭଳି ଯେକୌଣସି ସମୟରେ ଆମକୁ ସୁଖ ଦୁଃଖର ଚକ୍ର ଭିତରେ ପେଶିଦେବ, ସେତେବେଳେ ଆମେ କିଛି କରିପାରିବାନି, ଆଉ ଆମେ ମୁଣ୍ଡ ଗୁଞ୍ଜିବା ଶିଖିନେ, ମୁଣ୍ଡ ଟେକିବା ଶିଖିଛି, ଯେତେବେଳେ ବିପଦ ଆସୁଛି ଯେତେବେଳେ ଆମକୁ ବହୁତ ସମସ୍ୟା ଆସୁଛି ଆମେ ମୁଣ୍ଡ ଗୁଞ୍ଜିବା ଶିଖିନେ, କୃଷ୍ଣଙ୍କ ଚରଣରେ ଶରଣ ଶିଖିନେ, ଆମେ ସବୁ ମୁଣ୍ଡ ଟେକିବା ଶିଖିଛେ, ଜ୍ଞାନ ବୁଦ୍ଧି ବଳ ଭକ୍ତିର ଠାକୁର ଲେଖିଲେନି କ'ଣ 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 ତାଙ୍କ ନାଁ ଜୈବ ଧର୍ମର ଲାଷ୍ଟକୁ ଲେଖିଛନ୍ତି, ଜ୍ଞାନ ବଳ ବୁଦ୍ଧିହୀନ ଆମେ ସେ ଲେଖିଛନ୍ତି, ଆମର ବଳ ବୁଦ୍ଧି କିଛି ନାହିଁ, ସେଇଟା କେବେ ଆମେ ଆଡମିଟ୍ କରିବାନି, ଆମର ମୁହଁରେ ମାଇକ୍ରୋଫୋନ୍ ଲାଗିଲେ ଆମେ ଶହ ଶହ ଲୋକଙ୍କ ଆଗରେ ସଭା ସମିତିରେ ଆମେ ହୀନ ବୋଲି କହିପାରିବା, କିନ୍ତୁ କେବେ ବି ଏକାକି ନିଜେ ହୀନ ବୋଲି କେବେ ଏକାକି ନିଜେ କେବେ ହୀନ କହିପାରିବନି, ଅନ୍ୟ ଆଗରେ ଆମେ କହିବା ମୁଁ ଆଜ୍ଞା ଭଲ ଲୋକ ନୁହେଁ ମୋର ସ୍ୱଭାବ ଖରାପ, ନିଜ ନିଜେ ଗୋଟେ ଘର ଭିତରେ ବସିକି ତୁମେ ନିଜକୁ ଦେଖ ତୁମେ କେବେ ନିଜକୁ ଖରାପ ବୋଲି କହିଛ, ଯଦି ଏକାକୁ ତୁମେ ନିଜକୁ ଖରାପ ବୋଲି କହିପାରୁଛ ତୁମେ ହେଉଛ ପ୍ରକୃତରେ ପ୍ରାଶ୍ଚିତ କରୁଛ, ଧର୍ମର ପରୀକ୍ଷା ରହିଛି ସୂତ୍ର ରହିଛି, ତୁମେ ଶାସ୍ତ୍ର ପଢ଼ି ପଢ଼ି ବୁଢ଼ା ହେଇଗଲେ ଜାଣିପାରିବନି, ତୁମେ ବୁଢ଼ା ହେଇଗଲେ ବି ତୁମେ ତୁମେ କେନା ଦେଇକି ଲକ୍ଷ ଲକ୍ଷ ପ୍ରବଚନ ଦେଲେ ଜାଣିପାରିବନି ସିକ୍ରେଟ କେଉଁଠି ରହିଛି, ତୁମେ ହଜାର ଲୋକଙ୍କ ଆଗରେ କହିଦେବ ମୁଁ ଗୋଟେ ଦୋଷୀ ମୁଁ ଅପରାଧୀ ମୋର କିଛି ଯୋଗ୍ୟତା ନାହିଁ, କିନ୍ତୁ ଏକାକି ତୁମେ କେବେ ନିଜକୁ କହିପାରିବନି ମୋର ଯୋଗ୍ୟତା ନାହିଁ ବୋଲି, ଏକାକି ଯେତେବେଳେ ବ୍ୟକ୍ତି ରୁହେ ତାର ଅହଙ୍କାର ତାକୁ ହିଁ ଜଣାପଡ଼େ, ଯେତେବେଳେ ବ୍ୟକ୍ତି ଏକାକି ରହୁଛି ସେ ଜାଣିପାରିବ ଲୋକଙ୍କ କହିବା ସହିତ କିଛି ମତଲବ ନାହିଁ, ଆମେ ଅନ୍ୟ ଦ୍ୱାରା ପ୍ରତାରିତ କେବେ ଉଚିତ ନୁହେଁ। ଆମେ ଦେଖିବା ଦରକାର ମୋ ଚେତନା କେମିତି ରହୁଛି, ଆଉ ମୋ ସ୍ୱଧର୍ମ କେମିତି ମୁଁ ପାଳନ କରିବି। ସେଇଟା ମୋ ପାଇଁ ପ୍ରଯୁଜ୍ୟ, ଆପଣମାନଙ୍କ ପାଇଁ ପ୍ରଯୁଜ୍ୟ, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ପ୍ରତାରିତ ହେବା ଉଚିତ ନାହିଁ। ନିଜ ସ୍ଥିତିରେ ରହିଲେ ଆମେ ଠିକ ଭଗବାନଙ୍କୁ ଡାକିପାରିବା। ଆମେ ଯଦି ଆମ ନିଜ ସ୍ଥିତିରେ ରହିବା, ମୁଁ ଜାଣିବି ମୋ ସ୍ଥିତିରେ ହେଉଛି ଏଇଆ, ମୋର ଚେତନା ଏମିତି ରହୁନି, ତାହେଲେ ତ ଭଗବାନଙ୍କୁ ଡାକିବା ନା, ପ୍ରଭୁ ମୁଁ ବହୁତ ବଡ଼ ଦୁଃଖରେ ଅଛି, ମୁଁ ଏତେ ଦିନ ଭୋଜନ କଲି ମୋର ମତେ ଲାଗୁନି। ପ୍ରତାରିତ ଜିନିଷଟା କ'ଣ? କେବେ ବି ତୁମ ମନ ଭିତରେ ଆଶ୍ୱାସନା ଗୋଟେ, ବାହାରେ ତୁମ ଦୈନ୍ୟତା ଦେଖିବ, ସେ ଦୈନ୍ୟତା ଦ୍ୱାରା ସମ୍ମାନ ରୋଜଗାର କରିବ, କାରଣ ବାହାର ଲୋକ ଦୈନ୍ୟତା ଦେଖିଲେ ଲୋକ ହିଁ ସମ୍ମାନ ଦେବେ। ଦୁଇଟା ଜିନିଷ ଅଛି ନା, ବାହ୍ୟରେ ଗର୍ବ ଦେଖେଇଲେ ଲୋକ ତୁମକୁ ଭଲ ପାଇବେନି, ଅନ୍ତରରେ ଦୈନ୍ୟତା ରହିଲେ ବି, ଯେ ଅନ୍ତରରେ ଦୈନ୍ୟତାରେ ଗର୍ବ ଦେଖେଇଲ, ସେଇଟା ଆମର ଦରକାର, ସେଇଟା ଦରକାର, ସେଇଟା କରିପାରିବେନି। କାହିଁକି ନା ଆମର ଯେହେତୁ ଲୋକ ରଞ୍ଜନଟା ଆମର ଅଛି, ଯେମିତି ଗୁରୁ କିଶୋର ଦାସ ମହାରାଜ କି ପ୍ରଣାମ କରିବେ ବୋଲେ ସେ ଗାଳି ଦେବେ ନା, ସେ କହିବେ ତ ତୁ ଧ୍ୱଂସ ହେଇଯା, କିରି ଆମକୁ ପ୍ରଣାମ ନକଲା ବେଳକୁ ଆମେ ରାଗୁଛେ, ତାଙ୍କୁ ପ୍ରଣାମ କଲେ ସେ ଧ୍ୱଂସ ହେଇଯା, ତୁ ସର୍ବନାଶ ତୋର ହଉ, ସେ ଧ୍ୱଂସ ତ କହିବେ ତୋ ସର୍ବନାଶ ହଉ, ଆମକୁ କି ପ୍ରଣାମ ନକଲା ଆମକୁ କାଲିକାଳ ଛଡ଼ା ମୋତେ ପ୍ରଣାମ କରୁନି, ସେ ବାହାରେ କାହିଁକି ସେ ଯାଆନ୍ତି କି ଆସନ୍ତୁ ନ ଆସନ୍ତୁ, ସେ ବା ସେ ପୁଲିଆର ଧର୍ମଶାଳା ରୁହନ୍ତି, ଧର୍ମଶାଳା ପୁଲିଆ ସବୁ ବେଙ୍ଗଲ ତ ମହାପ୍ରଭୁଙ୍କ ଭୂମି ନା, ସେଠି ସାଧୁ ସନ୍ଥମାନେ ରୁହନ୍ତି, ତାଙ୍କ ସବୁ ଧର୍ମଶାଳା ଅଛି। ଆମର ଏଠି ଓଡ଼ିଶାରେ କାହିଁ ଧର୍ମଶାଳା, ଖାଲି ଟାଉନ୍ ଗୁଡ଼ାକରେ ଗୋଟେ ଦୁଇଟା ଅଛି କେଉଁଠି ନାହିଁ, ତାଙ୍କର ପ୍ରାୟ ସବୁ ଜାଗାରେ ଧର୍ମଶାଳା, ପୁଲିଆର ଧର୍ମଶାଳା ରୁହନ୍ତି, ଆସି ତ ଅଫିସ୍ ସେ ବାଥରୁମ୍ ପାଖରେ ରହିବେ, ଆଉ ଗାଁ ଲୋକମାନେ ଦେଖନ୍ତି ଗୋଟେ ସାପଟା ଭୟଙ୍କର ବିଷଧର ସାପଟା ପଶୁଛି ବାବାଙ୍କର କୋଠରୁ, ସେ ଚିତ୍କାର କହୁଛି ବାବା ବାବା ସାପଟା ଯାଉଛି, ହେଲେ ସିଏ ସାପ ନୁହେଁ ତୁ ହେଉଛି ସାପ, ବାବା କହୁଛନ୍ତି ସିଏ ସାପ ନୁହେଁ, ସେ ମୋର କିଛି କରିବନି, ତୁ ହିଁ ମୋତେ ମାରିବୁ। ସ୍ତ୍ରୀ ଲୋକଟା ସିଏ ତତେ ସାପଟା ଯାଉଛି, ବାବା ମୁଁ କହୁଛି ସାପ ଯାଉଛି, କିଛି କହିଲେ ନାହିଁ ସିଏ ସାପ ନୁହେଁ ତୁ ହେଉଛୁ ପ୍ରକୃତ ସାପ, ତା ସେ ସ୍ତ୍ରୀ ଲୋକ ଦିନ ଆସିବ କାହିଁକି, ସେ ସେ ବାହାରେ ଦମ୍ଭ ଦେଖୁ, ବାହାରେ ପୁରା ଅସାଧୁ ବୋଲି ପ୍ରତିଷ୍ଠା କରୁଥିଲେ, ସେଟା ତାଙ୍କର ଲକ୍ଷ୍ୟ ଥିଲା, ଆମେ କ'ଣ ବାହାରେ ସାଧୁତା ବୋଲି ପ୍ରତିଷ୍ଠା କରୁଛେ, ଏଥିପାଇଁ ଆମେ ସାଧୁ ହେଇପାରୁନୁ, ଆଉ ଭଗବାନଙ୍କ ପାଖରେ ଆମେ କେବେ କହିପାରୁନୁ ମୁଁ ସାଧୁ ବୋଲି, ଲୋକ ଆଗରେ କହୁଛୁ ଅସାଧୁ, ଭଗବାନ ଆଗରେ ଆମେ କେବେ କହିପାରୁନି ମୁଁ ଅସାଧୁ ବୋଲି। କି ବଡ଼ ବାଲାନ୍ ମାନେ ଗୋଟେ ବୈଷ୍ଣବ ଧର୍ମଟା ଏତେ ସୂକ୍ଷ୍ମ ଜିନିଷ, ଆମେ ତାକୁ ରିଏଲାଇଜ୍ ନ କରିପାରିବା, ଏମିତି ଜୀବନ ସାରା ଭଜନ କରୁଥିବା କିନ୍ତୁ ଆମ ପ୍ରାର୍ଥନାଟା ପ୍ରଭୁଙ୍କ ପାଖରେ ପହଞ୍ଚି ପାରୁନଥିବ, କାରଣ ପ୍ରଭୁ କେବଳ ଗୋଟେ ଗୋଟେ ଜଣଙ୍କର ପ୍ରାର୍ଥନା ସ୍ୱୀକାର କରିବେ ଯେ ଅଭିମାନ ଶୂନ୍ୟ, ଯେ ଅଭିମାନ ନ ହବ କେବେ ବି ତା କଥା ଶୁଣିବେ। ସେଥିପାଇଁ ସୁଧ ଭକ୍ତର ଲକ୍ଷଣ ଭକ୍ତଙ୍କ ଠାକୁର କ'ଣ ଲେଖିଲେ, ଅଭିମାନ ଶୂନ୍ୟ ଭଜନେ ପ୍ରବୀଣ ବିଷୟ ଏତେ ଅନାଶକ୍ତ, ତିନିଟା ବଡ଼ ଲକ୍ଷଣ ଲେଖିଲେ ସେ ଭଗବାନଙ୍କର ନିଜ ଲୋକ ଲେଖିଦେଲେ ନା, ଅଭିମାନ ଶୂନ୍ୟ ସେଇଟା କେମିତି ନା ଗୁରୁତତ୍ଵଟା ଅଭିମାନ ଶୂନ୍ୟ ଜିନିଷଟା, ଆଉ ଅଭିମାନରେ ତୁମେ ଗୁରୁ ହେଇପାରିବନି, ଆଉ ଅଭିମାନ ଶୂନ୍ୟ ନିତାଏ ନଗରେ ବେଡ଼ା ରାଧାରାଣୀ ଦେଖ ଗୁରୁତତ୍ଵର ମୂଳ ଜିନିଷ ଦେଖ ତାଙ୍କର ଅଭିମାନ କ'ଣ ଅଛି, କୃଷ୍ଣମୟ କୃଷ୍ଣ କହେ ମୋରେ କାନ୍ତା କରି କହେ ମୋରେ ପ୍ରାଣେଶ୍ୱରୀ, କୃଷ୍ଣ ମୋତେ କାନ୍ତା ବୋଲି କହୁଛନ୍ତି, ମୋତେ ପ୍ରାଣେଶ୍ୱରୀ କହୁଛନ୍ତି, ମୋର ହଏ ଦାସୀ ଅଭିମାନ, ମୋର କେବେ ବି ପ୍ରାଣେଶ୍ୱରୀ ଜ୍ଞାନ ଆସୁନି। ରାଧାରାଣୀ କଥା କହୁଛନ୍ତି ଜଗତରେ ଯାହାଙ୍କ ଚରଣ କମଳରେ ବ୍ରହ୍ମା ଶିବ ଏ ସଂସାର ସବୁ ଭକ୍ତ, ସେ ଚରଣ କମଳର ନଖ ଛୋଟାକୁ ଖାଲି ତାଙ୍କ କିରଣ ଟିକେ ଦେଖିବା ପାଇଁ ଚାହୁଁଛନ୍ତି, ମୁଖମଣ୍ଡଳ ଛାଡ଼, ସେ କହୁଛନ୍ତି ମୋର ହଏ ଦାସୀ ଅଭିମାନ, କିନ୍ତୁ କୃଷ୍ଣ ମୋତେ କହୁଛନ୍ତି ସେ ପ୍ରାଣେଶ୍ୱରୀ ବୋଲି, ମୋର କିନ୍ତୁ ହଉନି। ଏଇ ଅଭିମାନଟା କାହାର, ଗୁରୁତତ୍ଵର ଅଭିମାନଟା ରାଧାରାଣୀଙ୍କର, ସେ ଅଭିମାନ ନିତ୍ୟାନନ୍ଦ ପ୍ରଭୁଙ୍କର ଅଭିମାନ, ସୁଧ ଭକ୍ତର ସେ ଅଭିମାନ, ଅଭିମାନ ଶୂନ୍ୟ ଭଜନେ ପ୍ରବୀଣ ବିଷୟ ଏତେ ଅନାସକ୍ତ, ତାପରେ ଅନ୍ତରେ ବାହିରେ ନିଷ୍କପଟ ସଦା ନିତ୍ୟ ଲୀଳା ଅନୁରକ୍ତ। ସୁଧ ଭକ୍ତ ଚିହ୍ନ ଚିହ୍ନ ଯା, ତୁମେ କ'ଣ କେତେ ଶାସ୍ତ୍ର ପଢ଼ିବ, କିଛି ଦରକାର ନେଇ ପାରିବ, ସେତେ ଲେଖିଦେଇଛନ୍ତି ସବୁ, ଅନ୍ତର ବାହିରେ ନିଷ୍କପଟ ସଦା, ୟା ଭିତରେ ଯଦି ଗୋଟିଏ ଗୋଟିଏ ଜିନିଷ ତୁମର କେଉଁଠି ମିସ୍ ହେଲା, ତୁମେ କେବେ ଶୁଦ୍ଧ ହେଇପାରିବନି। ଏ ସବୁ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ସେ ଦେଇଦେଲେ, ଜଣେ ଶୁଦ୍ଧ ହେବା ପାଇଁ ଯେତେ ଗୁରୁତ୍ୱ କଥା କହିଦେଲେ, ଏଇଟା ଏଇ ଆମେ କାହାକୁ ଆଜିକାଲି ଯିଏ ବି ସିଏ କହିଦେବ ଆପଣ ଜଣେ ଶୁଦ୍ଧ ଭକ୍ତ ବୋଲି, ଭଲ ପ୍ରଭୁଚନ୍ଦ୍ର ସେ କହିଦେ ନା ଇଏ ବହୁତ ବଡ଼ ମହାରାଜ, ବହୁତ ବଡ଼ ଶୁଦ୍ଧ, ନାଇଁ ନାଇଁ ଆମକୁ କୁହନି ସେମିତି, ତୁମେ ଲକ୍ଷଣ ଦେଖ, ପ୍ରତାରିତ କରନି କାହାକୁ, ଆମେ ପ୍ରତାରିତ ହେବା ପାଇଁ ଚାହୁଁନେ, ଲୋକ ସମାଜ ଦ୍ୱାରା ପ୍ରତାରିତ ହେଲେ ଆମେ ଭଜନ କରିପାରିବା ନା, ଆମ ଚେତନା କେଉଁଠି ରହୁଛି ଆମେ ଜାଣିବା। ଦେଖ ଭକ୍ତି ଠାକୁର କ'ଣ ଲେଖିଲେ, କ'ଣ ଆରମ୍ଭଟା କହିଲି, ଅଭିମାନ ଶୂନ୍ୟ, ଏତିକି 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 ଲକ୍ଷଣ ହେବା ଦରକାର ଅଛି ଆମର, ଆମେ ଏଇ ସ୍ଥିତିକୁ ଯିବାର ଅଛି। ଏଇ ଗୁରୁ ପାଇଁ ପ୍ରଯୁଜ୍ୟ କୁହାଯାଉନି, ଶୁଦ୍ଧ ଭକ୍ତ, କାରଣ ଆମେ ଗୋଲକ ବୃନ୍ଦାବନ ଗଲେ ତୁମେ ସ୍ତ୍ରୀଟା ହୁଅ ପୁରୁଷଟା ହୁଅ ଗୁରୁ ହୁଅ, ସନ୍ନ୍ୟାସୀ ହୁଅ, ବ୍ରହ୍ମଚାରୀ ହୁଅ, ତୁମକୁ ଶୁଦ୍ଧ ହେଇକି ଯିବାକୁ ପଡ଼ିବ ନା? ଏଇ ଲକ୍ଷଣ ଆମର ରହିବା ଦରକାର। ଅଭିମାନ ଶୂନ୍ୟ, ଅଭିମାନ କେବେ ହେବନି। ଅଭିମାନ କ'ଣ? ମୁଁ ସନ୍ନ୍ୟାସୀ, ମୁଁ ଗୁରୁ, ମୁଁ ଜଣେ ପଣ୍ଡିତ, ମୁଁ ଜଣେ ବଡ଼ ଭକ୍ତ, ଅଭିମାନ ରହିବନି। ଅଭିମାନ ପାଖକୁ ଅଭିମାନ, ଅଭିମାନ ସୁରାପାନ, ଗୌରବ ରୌରବ ନର୍କ, ଆଉ କ'ଣ ରହିଲା? ଅଭିମାନ ସୁରାପାନ, ପ୍ରତିଷ୍ଠା ସୁକରେ ବିଷ୍ଠା, ଗୌରବ ନୌରବ ନର୍କମ ତ୍ରୟମ ତେଜ୍ୟା ହରିଂ ଭଚେତ। ଏ ତିନିଟା ଛାଡ଼ିକି ହରିଭଜନ କର। ନୀତିକାର ମାନେ ଲେଖି ଦେଉଛନ୍ତି ଆଉ, ଅଭିମାନ ସୁରାପାନ, ଯିଏ ଅଭିମାନୀ ସେ ସବୁଦିନ ମଦ୍ୟପାନ କରୁଛି, ସେ ହରିଭଜନ କ'ଣ କରିବ? ଅଭିମାନ ସୁରାପାନ, ଗୌରବ ରୌରବ ନର୍କ, ଯିଏ ଗୌରବ କରୁଛି ମୁଁ ବଡ଼, ମୋ ଭଳିଆ କିଏ ନାହିଁ, ତାର ପ୍ରତିଷ୍ଠା କରୁଛି, ସେ ରୌରବ ନର୍କରେ ଅଛି। ଆଉ କ'ଣ କହିଲି? ପ୍ରତିଷ୍ଠା ସୁକରି ବିଷ୍ଠା, ଯେ ପ୍ରତିଷ୍ଠା ପଛରେ ପଡ଼ୁଛି ସେ ସୁକରି ବିଷ୍ଠା। ତ୍ରୟମ୍ ତେକ୍ତ୍ୱା ହରିଭଜେ, ତିନିଟା ଛାଡ଼ିକି ହରିଭଜନ କର। ଅଭିମାନଟା ସିଂହ ଭଳିଆ ଆଉ, ସେ ଲେଖିଲେ ନୀତିକାର, ଯେ ଅଭିମାନ ତୁମ ହୃଦୟରେ ଆସିଲା ତୁମର ସମସ୍ତ ସାଧନ ଭୋଜନ ଚୁରମାର କରିଦେବ। ତୁମେ ଲକ୍ଷ୍ୟ ଜପ କର। ସେ ଯେଉଁ କାହିଁକି ଭକ୍ତି ଠାକୁର କହିଲେ, ମନ ତୁମେ କିଶୋର ବୈଷ୍ଣବର କ'ଣ କହିଲେ, ନିର୍ଜନର ଘରେ ପ୍ରତିଷ୍ଠାର ତରେ ତବ ହରିନାମ କେବଳ କହିଥବ, ମନ ତୁମେ କିଶୋର ବୈଷ୍ଣବ। ସେ କାହିଁ କହିଲେ କଥା? ଆରେ ତା ତତ୍ତ୍ୱଟା ଅଛି, ଏହାଦ୍ୱାରା ସେ ଏକାନ୍ତରେ ଭଜନ କରୁଥିବା ବ୍ୟକ୍ତିକୁ ନିନ୍ଦା କରୁନାହାନ୍ତି, କିନ୍ତୁ ଛଳନା କରିକି ନିନ୍ଦା କରୁଛନ୍ତି। କାହିଁକି? ତାର ଅଭିମାନ ଆସିବ ଯେ ମୁଁ ସବୁ ତ୍ୟାଗ କରିକି ଆସିକି ବୃନ୍ଦାବନରେ ରହିଛି, ମୁଁ ମୋର କିଛି ନାହିଁ, ମୁଁ ଅକିଞ୍ଚନ, ମୁଁ ଏତେମାଳା ଜପ କରୁଛି, ମୁଁ ଏତେବାର ପରିକ୍ରମା କରୁଛି, ଏ କ'ଣ ହେଲା? ସରିଲା। ସେଥିପାଇଁ ସେ କହିଛନ୍ତି ପ୍ରତିଷ୍ଠାର ତରେ ତୋର, ଏଇଟା ସେ ଯେଉଁ କରୁଛନ୍ତି ଲୋକ ତାଙ୍କୁ, ମୋତେ ଲୋକ ପଛରେ ସମ୍ମାନ କରନ୍ତୁ। ମୁଁ ମରିଗଲା ପରେ ମୋର ନାଁ ରହିବ ଯେ ମୁଁ ଏତେବାର ପରିକ୍ରମା କରିଛି, ମୁଁ ଏତେ ଭଜନ କରୁଥିଲି। ଟିକେ ବାପା, ଭଜନ ଏମିତି ଜିନିଷ ନୁହେଁ, ଭଜନଟା ତୃଣାନ୍ତ ବିଷୟ ନିଜନ ହୁଏ। କେହି ଜଗତରେ ମୋତେ ନ ଜାଣନ୍ତୁ, ମୋତେ ଜଗତରେ କେହି ସମ୍ମାନ ଦିଅନ୍ତୁ, ଆଉ ଜଗତରେ ସମସ୍ତେ ମୋତେ ଅପବାଦ କରନ୍ତୁ, ଜଗତରେ ସବୁ ଲୋକ ଯେତେବେଳେ ମୋତେ ଘୃଣା କରେ ସେତେବେଳେ ମୋର ଭଜନ ହେବ। ଯେତେବେଳେ ଜଗତରୁ ଆମକୁ ସମ୍ମାନ ମିଳେ ତ ମୋର ଭଜନ ହେବନି, ଶୁଦ୍ଧଭକ୍ତ ଏହା ହିଁ ଜାଣେ। ସେଥିପାଇଁ ସମ୍ମାନ ତା ପାଇଁ କିଛି ନୁହେଁ, ସବୁ ଗୁରୁ ବୈଷ୍ଣବ କିଛି ନୁହେଁ। ସେଥିପାଇଁ ସେ ଲେଖିଦେଲେ ନାହିଁ ଜିନିଷଟା, ଅଭିମାନଟା ତୁମେ ଆସିଲା, ତୁମେ କେଉଁ ସ୍ଥିତିରେ ବି ଥାଅ, ଗ୍ରସ୍ତ ଥାଅ, ତ୍ୟାଗୀ ଥାଅ, ଗୁରୁ ଥାଅ, ଶିଷ୍ୟ ଥାଅ, ଯେଉଁ ସ୍ଥିତିରେ ଥାଅ, ଅଭିମାନ ତୁମର ସମସ୍ତ ସାଧନ ବୋଝନକୁ ପିଷ୍ଟ ପେଷଣ ଭଳି ସବୁ ନ୍ୟାୟ ସବୁ ନଷ୍ଟ କରିଦେବ, ସେ ପେଶି ଭୋବାଡ଼, କିଛି ଅଭିମାନ ନାହିଁ। ଅଭିମାନ ହେଉଛି ମୁଁ ହେଉଛି ଗୁରୁ। ଅଭିମାନ କ'ଣ? ଗୋପୀ ଭର୍ତ୍ତୁ ଦାସ, ଗୋପୀ ଭର୍ତ୍ତୁ ପାଦ କମଲେ ଓ ଦାସ ଦାସ ଆନନ୍ଦା, ଏତେ ଯେଉଁ ସାଧନ କରୁଛେ, ଏତେ ଯେଉଁ ଭଜନ କରୁଛେ, ତାର ଲାଷ୍ଟ ହେଉଛି ଏଇ ଅଭିମାନ, ମୁଁ ଜଣେ ଦାସ, ଦାସ 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 ଆନନ୍ଦାସ, ଆଉ କିଛି ଅଭିମାନ? ମୁଁ ଭଲ ଜାଣିଛି, ମୁଁ ଭଲ କୀର୍ତ୍ତନ କରିପାରୁଛି, ମୁଁ ଭଲ ରୋଷେଇ କରିପାରୁଛି, ମୁଁ ଭଲ ପ୍ରବଚନ କରିପାରୁଛି, ମୁଁ ସବୁ କରିପାରୁଛି। ଆରେ ସେ ଅଭିମାନ, ସେ ଅଭିମାନ ଦ୍ୱାରା ତୁମର କିଛି ଭଗବାନ ପାଖରେ ପହଞ୍ଚିବନି, କୌଣସି ଜିନିଷ ଭଗବାନ ପାଖରେ, ଭଗବାନ କେବେ ବି ଗ୍ରହଣ କରିବନି ଅଭିମାନର ଜିନିଷକୁ। ଦୁର୍ଯ୍ୟୋଧନ କ'ଣ ଥିଲା? ଭଗବାନ ଦୁର୍ଯ୍ୟୋଧନର ସବୁ ସବୁ ଜିନିଷକୁ ଗ୍ରହଣ କଲେ ଅଭିମାନକୁ, ସେଥିପାଇଁ କହିଲେ ନା ମାନି ଦୁର୍ଯ୍ୟୋଧନ, ତାର ବହୁତ ଭଲ ଗୁଣ ଥିଲା। କିଏ ଗୋଟେ କୁହନ୍ତି ତ ସେ ଗାଁ ଲୋକ ସତ କି ମିଛ କି ମୁଁ ଜାଣିନି, ଛୁଆଟି ବେଳେ ମୁଁ ଶୁଣିଛି, ଚାଲିଗଲେ ପଦ ଫୁଟେ, କୁହନ୍ତି ସତ କି କ'ଣ ମିଛ, କିଏ କୌଣସି ଶୁଣିଥିବେ ସବୁ କିଆଣି, ମୁଁ ବୁଢ଼ୀ ମାଙ୍କୁ ତ ଶୁଣିଛି, ମୋର ମନ ପଡ଼ୁଛି। ଦୁର୍ଯ୍ୟୋଧନ ଚାଲିଗଲେ ପଦ ଫୁଟୁଥିଲା, ସେ ତ ଏମିତି କୁହନ୍ତି, କ'ଣ ସତ କି ମିଛ କିଆଣି, କେଉଁଠୁ କ'ଣ ପୁରାଣ ଥିବ, ମୁଁ ତ କାହିଁ ଦେଖିନି ମହାଭାରତରେ, ସବୁ ଭଲ କ'ଣ ଥିଲା? ଗୋଟେ ଜିନିଷ ତ ଖାଇ ଫୋପାଡ଼ି ଦେଉଥିଲା ଅଭିମାନ, ଅଭିମାନ ସିଂହ ଶତ୍ରୁ, ସେ ସିଂହ ଯେମିତି ବଣରେ ରହିଲେ, ଯେତେ ପଶୁପକ୍ଷୀ ମାରି ଫୋପାଡ଼ି ଦେବ, ଆଉ ତୁମେ ଯେତେ ସାଧନ ଭଜନ ଭଲ ଗୁଣ ଅଛି, ଅଭିମାନଟା ଫୋପାଡ଼ି ଦେବ। ଜୀବନରେ ସବୁ ଆସୁ, ଦୁଇଟା ଜିନିଷ ପ୍ରତି ବହୁତ ଭକ୍ତ ସତର୍କ ରହିବ, କପଟତା ନ ଆସୁ, ଅଭିମାନ ନ ଆସୁ, କାରଣ ଯୋଗ୍ୟତା ରହିଲେ ଅଭିମାନ ଆସିବ, ଆଉ ପ୍ରତିଷ୍ଠା ପଛରେ ପଡ଼ିଲେ କପଟା ତୁମେ କରିବ, ଦୁଇଟା ଯୋଗ୍ୟତା ଦେଲେ ରହିବ, ଅଭିମାନ ତୁମେ କରିବ, ଆଉ କପଟତା କାହିଁ କରିବ? କପଟତାର କାରଣ ହେଲା ସମ୍ମାନ ମୋତେ ମିଳୁନି, ସେ ବଢ଼ିଯାଉଛି ଆଗକୁ, ତାକୁ ଲୋକ ସମ୍ମାନ ଦେଉନାହାନ୍ତି, କପଟତାରେ ତୁମେ ଆଶ୍ରୟ ହେଇଯିବ, ଭଗବତ ଭଜନରେ ବହୁତ ବଡ଼ ବାଧା ହେଇଯିବ। ଆଉ ଏ ଠାକୁର ମହାଶୟ ତାଙ୍କ ଭଗବାନଙ୍କ ନିଜ ଲୋକ ଅଛି, ଲେଖିଥିଲେ ସେ ଜିନିଷ, ଅଭିମାନ ଶୂନ୍ୟ, ଅଭିମାନ ଶୂନ୍ୟ, ସେଠି ସେଠି କ'ଣ ଲେଖିଥିଲେ? ଅନ୍ୟ ବିଲେ ସେ ତା ଶୂନ୍ୟ, ସବୁବେଳେ ଶୂନ୍ୟ ଲେଖୁଛନ୍ତି। ପ୍ରଥମ ଶୁଦ୍ଧ ଭକ୍ତର ଲକ୍ଷଣ ହେଲା ଅଭିମାନ ଶୂନ୍ୟ, କୌଣସି ଅଭିମାନ ତାଙ୍କର ରହିବନି, ମୁଁ ଏଇଟା କରିଛି, ମଠ ମନ୍ଦିର ଘର ଦ୍ୱାର, ମୋ ହେଉଛି ଗୋଟେ ଏତେ ବଡ଼ ଲୋକ, ମୁଁ ପ୍ରବଚନ ଦେଇଛି, ମୋର ତ ଶିଷ୍ୟ, କୌଣସି ଜିନିଷ ନାହିଁ। ବା ଜଣେ ସାଧାରଣ ଭକ୍ତ ବି ସେ କହିବେନି ମୁଁ ଅକିଞ୍ଚନ, ମୁଁ ଏମିତି କାମର କିଛି ନାହିଁ, ଅଭିମାନ ଶୂନ୍ୟ ଆଉ ଭଜନ ପ୍ରବୀଣ, ପ୍ରବୀଣ ସେ ହେଇଥିବା ଦରକାର। ଭଜନ କେମିତି କରିବା ଦରକାର, କ'ଣ କରିବା ଦରକାର, ସବୁଥିରେ ଲାଗି ଲାଗି ରହିଥିବ, ଦକ୍ଷ ହେବା ଦରକାର। ଆଳସୀ ନାହିଁ, ଆଳସ୍ୟ ପୁରାଣ ଲୋକମାନେ କେହି ଭଜନ କରିପାରିବେନି। ଆଳସ୍ୟତା ହେଉଛି ଭକ୍ତି ଜୀବନରେ ସବୁଠୁ ବଡ଼ ବାଧା, ଲେଜିନେସ୍ ଯେଉଁଟା ସବୁବେଳେ ଗୋଟେ ଆଳସ୍ୟ ପୁରାଣ ସବୁବେଳେ ଶୋଇବା, ସବୁବେଳେ ଗୋଟେ ତାଙ୍କୁ କ'ଣ କୁହାଯାଏ ଲେଜିନେସ୍ ଲାଗୁଥିବ, ସେମାନେ କିଛି ପରମାର୍ଥ ନାହିଁ, ଜିରୋ, ସେମାନେ କେବେ ବି ଆଡ଼ଭାନ୍ସ କରିପାରିବେ। ଭଗବାନ ପାଖକୁ ତୁମେ ଯିବାକୁ ହେଲେ ତୁମକୁ ଦକ୍ଷ ହେବାକୁ ପଡ଼ିବ ନା, ଆଉ ସେଠି ଏକ୍ସପର୍ଟ ସବୁବେଳେ ପ୍ରଭୁଙ୍କ ପାଖରେ ରହିବ, ତୁମେ ସବୁବେଳେ ଲେଜିନେସ୍ ତୁମର ଆସୁଛି। ଆଳସ୍ୟ ପରାୟଣ, ଆଳସ୍ୟ ପରାୟଣ ହେଉଛି କ'ଣ, ତୁମର ଯେତେବେଳେ ଗୋଟେ ଆଳସ୍ୟଟା ସବୁବେଳେ ଲେଜିନେସ୍ଟା ରହୁଛି, ତୁମର ତୁମର ଏଥିରେ ରୁଚି ନାହିଁ, ଏଇଟା ଇଣ୍ଡିକେଟ୍ କରାହଉଛି ତୋର ଭକ୍ତିରେ ରୁଚି ନାହିଁ, ସେଥିପାଇଁ ତୁମ ଲେଜିନେସ୍ ଲେଜି ଲାଗୁଛି। ଆଳସ୍ୟ ପରାୟଣଟା ଭକ୍ତିରେ ବହୁତ ବଡ଼ ବାଧକ, ସେଥିପାଇଁ କ'ଣ ଲେଖିଲେ, ଅଭିମାନ ଶୂନ୍ୟ ଭଜନ ପ୍ରବୀଣ ବିଷୟ ଏତେ ଅନାଶ, ତୃତୀୟ ଗୁଣ ବିଷୟରେ। ଏଇଟା ଏଇଟା କେବଳ ଗୁରୁଙ୍କ ପାଖରେ ଲାଗୁନି, ଶୁଦ୍ଧ ଭକ୍ତଙ୍କର ଲକ୍ଷଣ କହୁଛନ୍ତି। ଶୁଦ୍ଧ ଭକ୍ତ କିଏ ବି ହେଇପାରନ୍ତି, ଜଣେ ନାରୀ ବି ହେଇପାରନ୍ତି, ପୁରୁଷ ବି ହେଇପାରନ୍ତି, ସନ୍ନ୍ୟାସୀ ବି ହେଇପାରନ୍ତି, ବ୍ରହ୍ମଚାରୀ ବି କିଏ ବି ହେଇପାରନ୍ତି। ଆଉ ଆମର ଆମେ ଭଗବାନ ପାଖକୁ ଯିବାକୁ ହେଲେ ଏତିକି ଲକ୍ଷଣ ଆମର ଦରକାର। ତୁମେ କ'ଣ କରୁଛ, କେତେ ଭଜନ କରୁଛ, ସେଇଟା ତୁମକୁ ତୁମକୁ ଜଣା, ତୁମ ଚେତନ ତୁମକୁ ଜଣା, ଆମେ କ'ଣ କହିପାରିବୁ। ଆମେ କାହା ହୃଦୟରେ ପରମାତ୍ମା ରୂପରେ ନା, ଆମେ ଆମକୁ ଜାଣିଛୁ, ସେତେବେଳେ ଠିକ୍ ଜାଣିନୁ, ଆମ ଗୁରୁଦେବ ଆମକୁ ଜାଣିଛୁ, ଆମ ଚେତନକୁ ଆମେ ଜାଣିପାରିବୁ, ଅନ୍ୟ ଚେତନକୁ ଜାଣିପାରିବୁନି। ତେଣୁ ଶାସ୍ତ୍ର ଆମକୁ ଜଣେଇ ଦେଉଛି, ତୁମ ଚେତନା କେମିତି ତୁମେ ଜାଣ, ତୁମକୁ ଏଇ ସ୍ଥିତିକୁ ଯିବାକୁ ପଡ଼ିବ, ଅଭିମାନ ଶୂନ୍ୟ ହେବାକୁ ପଡ଼ିବ, ଭଜନରେ ପ୍ରବୀଣ ହେବାକୁ ପଡ଼ିବ। ଭଜନ ପ୍ରବୀଣ ହେବାକୁ ପଡ଼ିବ, ତୁମକୁ ପ୍ରାର୍ଥନା କରିବାକୁ ପଡ଼ିବ ନା, କେମିତି ଭଜନ କରିବି, କେମିତି ପ୍ରାର୍ଥନା କରିବି, କେମିତି ମୁଁ ସେବା କରିବି, ମୋର କେମିତି କୃଷ୍ଣ ଚିନ୍ତନ ଆସିବ। ଆଉ ବିଷୟ ଏତେ ଅନାସକ୍ତ, ବିଷୟ ପ୍ରତି ଆସକ୍ତି ରହିବିନି, ଭଲ ଖାଇବି, ଭଲ ପିନ୍ଧିବି, ଭଲ ରହିବି, ମୋର ଏଇଟା ଦରକାର ସେଇଟା ଦରକାର, ଏଇଟା ହେବନି। ଶାସ୍ତ୍ରକୁ ପୁରା ଜୀବନର ମାନଦଣ୍ଡ ନେବାକୁ ପଡ଼ିବ। ଆଧୁନିକ ବିଚାରଧାରାରେ ଜଗତ ଆଧୁନିକ ହେଇଗଲା ବୋଲି ଯେ ଶାସ୍ତ୍ର ଆଧୁନିକ ହେଇଯିବ, ଏ ମତଟାକୁ ଭୁଲିଯା, ମୁଣ୍ଡରେ ବାହାର କରିଦେବା ଦରକାର। ଗୋଲକ ବୃନ୍ଦାବନ ହେଇଯିବ, ଆଉ ଗୋଲକ ବୃନ୍ଦାବନ ଯିବା ପାଇଁ ଯେ ଆଧୁନିକ ଗୋଟେ ପ୍ରିନ୍ସିପଲ୍ କିଛି ବାହାରିବ, ସେଇଟା ନୁହେଁ। ଆମକୁ ଶୁଦ୍ଧ ହେବାକୁ ପଡ଼ିବ, ଜଗତର ପରିବର୍ତ୍ତନ ସହିତ, ସାମାଜିକ ନ୍ୟାୟର ପରିବର୍ତ୍ତନ ସହିତ, ସ୍ଥାନ ସ୍ଥିତିର ପରିବର୍ତ୍ତନ ସହିତ ଭକ୍ତିର କୌଣସି ସମ୍ବନ୍ଧ ନାହିଁ। ତୁମର ଯେଉଁ ଅବସ୍ଥା ଥିବ, ତୁମକୁ ସେ ପ୍ରଭୁ ଯେମିତି କହୁ, ତୁମେ ଆଇଦର ୟୁ ଷ୍ଟେ ଇନ୍ ହେଲ୍ ଅର୍ ହେଭେନ୍, ୟୁ ହାଭ୍ ଟୁ ଚାଣ୍ଟ 16 ରାଉଣ୍ଡ। ତୁମେ ଯେଉଁଠି ରହିବ, ତୁମକୁ ଭଗବାନ ଜପ ନାମ ଜପ କରିବାକୁ ପଡ଼ିବ। ତୁମ ସ୍ଥିତି ସହିତ କିଛି ଆମେ କମ୍ପ୍ରମାଇଜ୍ କରାଯାଏ, କାରଣ ତୁମେ ଚାହୁଁଛ ଜୀବନରେ ଭଗବାନଙ୍କୁ ପାଇବା ପାଇଁ, ତା ରାସ୍ତା ହେଉଛି ଏଇଟା। ଆମକୁ ଏଇ ସ୍ଥିତିକି ଯିବାକୁ ପଡ଼ିବ, ସେଥିଟା କ'ଣ, ଏଇଟା କହିଦେଲେ, ଅଭିମାନ ଶୂନ୍ୟ ଭଜନ ପ୍ରବୀଣ ବିଷୟ ଏତେ ଅନାସକ୍ତ, ତାପରେ ଅନ୍ତରେ ବାହାରେ ନିଷ୍କପଟ ସୁଧା, ଇଏ ଆହୁରି ତୁ ବଡ଼ କ୍ୱାଲିଫିକେସନ। ଆଫ୍ଟର ଅଲ୍ ସବୁ ଜିନିଷ ପରେ ବି ଅନ୍ତର ବାହାରେ ତୁମର ନିଷ୍କପଟ ରହିବ, କପଟ ତ କେବେ ତୁମେ ଆଲାଉ କରିବନି। ଏ ରାକ୍ଷସୀ ତୁମର ସମସ୍ତ ଭକ୍ତି ଠାକୁର କୁହନ୍ତି ନା, ତାଙ୍କର ତ ଅତ୍ୟନ୍ତ ମାର୍ମିକ ଆଉ ବୀର୍ଯ୍ୟବତୀ ହରିକଥା ତାଙ୍କର ସବୁ, ସେ କଥା ସେ ଲେଖନ୍ତି ନା, କପଟିତା ମୋତେ ସାଧୁଗୁରୁ ବୈଷ୍ଣବମାନେ କପଟିତା କପଟତା ରାକ୍ଷସୀ ହୃଦୟରୁ, ରାକ୍ଷସୀ କବଳରୁ ମୋତେ ରକ୍ଷା କରନ୍ତୁ। କପଟତା ଗୋଟେ ରାକ୍ଷସୀ ତ ଖାଇଦେବ ତୁମକୁ ଆଉ, ସେଥିପାଇଁ ସେ କହିଲେ କ'ଣ କହିଲେ, ପଶୁପକ୍ଷୀ କୀଟପତଙ୍ଗ ଜୋନିରେ ରହିବା ବରଂ ଭଲ, କିନ୍ତୁ ମାନବ ଜୀବନରେ କେବେ କପଟତାକୁ ଆଶ୍ରୟ କରିବା ଉଚିତ ନୁହେଁ। କପଟୀ ଲୋକ ପଶୁପକ୍ଷୀଠାରୁ ହୀନ, ସେ ଭକ୍ତ ହଉ କି କିଏ ହଉ, ଏଇଟାକୁ ମୁଁ ପୂର୍ଣ୍ଣ ବିଶ୍ୱାସ କରେ। ଆମ ଗୁରୁଦେବ ସେଇଟାକୁ ସବୁବେଳେ ବାଡ଼େଇ ବାଡ଼େଇ କୁହନ୍ତି, ସିମ୍ପ୍ଲିସିଟି ସିମ୍ପ୍ଲିସିଟି। ଯେତେବେଳେ ମୁଁ ଯେଉଁ ଲେକ୍ଚର ହାତ ମାରୁଛି, 3,500-4,000 ଇଂଲିଶ ଲେକ୍ଚର ଯେତେବେଳେ ମୁଁ ହାତ ମାରୁଛି, ସେଠି ସିମ୍ପ୍ଲିସିଟି ଥିବ। ଗୋଟିଏ ଏମିତି ଲେକ୍ଚର ନା, ଯଦି କେବଳ ରସ କଥାରେ ସେ କହିନାହାନ୍ତି ନା, ଯେତେବେଳେ ଜେନେରାଲ ଫିଲୋସଫି ନା ଯେତେବେଳେ ଅଲଗା ପାଉଛନ୍ତି, ସବୁବେଳେ କହି ସରଳତା ସିମ୍ପ୍ଲିସିଟି, ଅନ୍ତର ବାହାରେ ନିଷ୍କପଟ ହେବା ଦରକାର ଅଛି। ତ ଭିତରଟା ନିଷ୍କପଟ ହେବାର ଅଛି, ବାହାରଟା ନିଷ୍କପଟ ହେବାର ଅଛି, ନହେଲେ ତୁମେ ରସ ଆସ୍ୱାଦନ କରିପାରିବେନି। ତୁମେ ଗୋଟେ ବାହାରେ ଗୋଟେ କଥା କହୁଥିବ, ବାହାର ସମ୍ମାନ ଦେଉଥିବ, ପ୍ରଣାମ କରୁଥିବ, ସେ ଓଡ଼ିଆରେ ଆମର ଗୋଟେ ନାହିଁ କ'ଣ ଏଇଟା କୁହନ୍ତି, ଗଛ ମୂଳରେ ଏଇ ରୋଳଉଛି ବସିକି, ତ ମାଲ ଦୁଇ ଥାପଡ଼ ଗଛ ମୂଳରେ ପାଣି ଦେବ, ଚେରଟାକୁ କାଟିଦେବ, ମୂଳରେ ପାଣି ଢାଳିଦେବ, ଚେରଟା କାଟିଦେଇ ପାଣି ଢାଳିଲ, ସେଟା କାଟିଦେଇ ପାଣି ଢାଳିଲେ କ'ଣ ଲାଭ ଅଛି, ସେଇଟା ନିଷ୍କପଟ କପଟି ଲୋକ ଏହା, ଉପରେ ସମ୍ମାନ ଦେଉଥିବେ ପଛରେ କାଢି ଦେଉଥିବେ, ଆରେ ଏଇଟା କ'ଣ ଦରକାର। କର୍ମୀ ଲୋକ ଏଇଟା କରୁନାହାନ୍ତି, ସେମାନେ ତାଙ୍କ ବିଜନେସ୍ କରୁଛନ୍ତି। ତୁମେ ଜଣକୁ ଭଲ ପାଉନା ମାନେ ସେ ତୁମର ଶତ୍ରୁ ନୁହନ୍ତି, ସେ ଗୋଟେ କର୍ମୀ ଲୋକ କହିଲେ ରାଷ୍ଟ୍ରପତିଟା, ଚାହେ ମରିଗଲାଣି ସେ ସେ ଜିନିଷ କହିଯାଇଛି, ମୁଁ ସେଇଟା ପଢ଼ିଦେଲେ ମୋତେ ମୋ ଛାତିରେ ଗୋଟେ ଧକ୍କିଣ ଲାଗୁଛି, ସବୁବେଳେ ତା କଥା ମନେ ପଡ଼ୁଛି, ଆରି ଯିଏ ଆମର ମତରେ ରାଜି ହେଉନି ତା ଅର୍ଥ ନୁହେଁ ଯେ ସେ ଆମର ଶତ୍ରୁ, ସେ ଆମକୁ ସେ ପଏଣ୍ଟରେ ଆମର ଆମ ଜିନିଷ ଏଗ୍ରି ହେଉନି। ମୁଁ କହୁଛି ଏଇଟା ଏ କରିବା, ତୁମେ ମୋ ସାଙ୍ଗରେ କହିଲେ ନା ଏଇଟା ଆମେ କରିବାନି, ଇଟ୍ ଡଜଣ୍ଟ ମିନ୍ସ ୟୁ ଆର୍ ମାଇ ଏନିମି। ମୋ କଥାରେ ତୁମେ ମାନିଲନି ଅର୍ଥ ଇଏ ନୁହେଁ ତୁମେ ମୋର ଶତ୍ରୁ। ଆମର ଏଇ ପଏଣ୍ଟ ଉପରେ ବିଚାରଧାରାଟା ମିଳିଲାନି, ତା ଅର୍ଥ ଶତ୍ରୁତା ନୁହେଁ, କିନ୍ତୁ ଆମର ଏଇ ଆଇଡ଼ିଆ ଗୁଡ଼ା ପଶି ଯାଇଛି ମୁଣ୍ଡ ଭିତରେ। ଆମେ କି ଭୋଜନ କରିବା? ଆମେ ଗୋଟେ ସାଧାରଣ ସାଧାରଣ ମାନବର ଯୋଉ ମାନେ ଯୋଉ ବିଚାର ଗୁଡ଼ାକ ମୁଁ ସବୁ ପଢୁଛି, ଆରେ ସାଧାରଣ ଲୋକ ଗୁଡାକ କେତେବେଳେ ଗୋଟେ କଥା କହୁଛନ୍ତି, ତାଙ୍କ ହୃଦୟରେ ଭଗବାନ ଅଛନ୍ତି। ସେ କାନ୍ଦା ପଡ଼ିଦିନ ଗୋଟେ କିଏ ସେ କର୍ମୀ ଗୁଡ଼ା ସବୁ ଛାଡ଼ୁଛନ୍ତି ତ ସବୁ, ସେ କିଏ ଗୋଟେ ମୋତେ ଛାଡ଼ିଛି, ସେ ସେ କଥା କହୁଛନ୍ତି। ସେ କର୍ମୀ ଗୁଡ଼ା ଲେଖୁଛି, ତାର ସବୁ କିଏ ଗୁଡ଼ାକ ସବୁ ବସିକି ତାକୁ ଲେଖୁଛନ୍ତି, ବସିକି ଭଲ ଭଲ କଥା ଲେଖୁଛନ୍ତି, ଆଉ ଅବଶ୍ୟ ଗୁଡ଼ାକ ନୀତି ନୀତି ଜିନିଷ ସେ ସେ କଥା ଲେଖୁଛନ୍ତି। ତୁମେ ସିଧା ମୁହଁରେ ଜଣ ଗୋଟେ ମନୁଷ୍ୟ ମୁହଁରେ ସିଧା ସିଧା କଥା ତୁମେ କୁହ, ଯଦି ସେ ପ୍ରକୃତ ମଣିଷ ତୁ ଜାଣିପାରିବ, ସେ ତୁମ ପାଖରେ ରହିବ ନା ସେ ଦୂରେଇ ଯିବ, କାରଣ ମନୁଷ୍ୟକୁ ଚିହ୍ନିବା ବହୁତ କଷ୍ଟ। ନିଷ୍କପଟ ସେ ଉପରେ ତୁମକୁ ଭଲ କଥା କହିବେ, ଭିତରେ ଦେଖିଲା ବେଳକୁ ଗାଳି ଦେଉଥିବେ, ହଇରାଣ କରୁଥିବେ, ଉପରେ ପାଣି ଢାଳିଲେ ତଳେ ଚେରେ କାଟିବେ, ହ୍ୱାଟ୍ ଇଜ୍ ଦ୍ୟାଟ୍। ତୁମେ ଭଜନ କରିପାରିବ? ନିଷ୍କପଟ ନହେଲେ ତୁମେ କେବେ ବି କୃଷ୍ଣ ପାଇପାରିବନି, ମନେ ରଖ। ତୁମର ସମସ୍ତ ପ୍ରକାର ଚତୁରାମୀ, ତୁମର ସମସ୍ତ ପ୍ରକାର ଯାହା କୁହନ୍ତି ଟ୍ରିକି ଯେ ଫିଲିଙ୍ଗସ ରହିଛି, ଟ୍ରିକି ମୁଡ୍ ରହିଛି, ଚତୁରତାର ବ୍ୟବହାର, ଚତୁରତାର କାର୍ଯ୍ୟକଳାପ, ପରମାତ୍ମା ତୁମକୁ ଘୃଣା କରିବେ। ମଣିଷ ଘୃଣା କରନ୍ତିନି, ସବୁବେଳେ ମନେ ରଖ, ମଣିଷ ଘୃଣା କରିପାରିବେନି। ମଣିଷ କ'ଣ ଜାଣିଛନ୍ତି? ମଣିଷ ବାହ୍ୟ ରୂପ ଦେଖୁଛନ୍ତି, ତୁମେ ମୋର ବାହ୍ୟ ରୂପ ଦେଖୁଛ, ତୁମେ ତ ପରମାତ୍ମା ନୁହେଁ ନା, ମୁଁ ତୁମର ବାହ୍ୟ ରୂପ ଦେଖୁଛି, ମୁଁ ତୁମର ବାହ୍ୟ ରୂପର ପ୍ରଶଂସା କରୁଛି ନା ଘୃଣା କରୁଛି, କିନ୍ତୁ ଅନ୍ତର କପଟ ରହିଲେ ପରମାତ୍ମା କୃଷ୍ଣ ଘୃଣା କରନ୍ତି। ଆରେ ଏ ଲୋକଟା ଏମିତିକା ମୋର ଭୋଜନ କରିବି? କୃଷ୍ଣ ଯଦି ଘୃଣା କରିବ ତୁମେ କ'ଣ ତାଙ୍କ ପାଖକୁ ଯିବ? ସରଳ ସରଳତା ହେଉଛି ବଡ଼ ସମ୍ପତ୍ତି, ନା ନିଷ୍କପଟ ହେବାକୁ ପଡ଼ିବ। କପଟା ତ ରଖି ତୁମେ କେବେ ବଞ୍ଚିପାରିବନି, ମନେ ରଖ। ଆଉ ଯେଉଁଦିନ ହେଲେ କୃଷ୍ଣ ତୁମକୁ ଏକ୍ସପୋଜ୍ କରିବେ, ତୁମେ କେବେ ଭାବନି ଇ ଗୋଟିଏ ଏଭଳି ରାସ୍ତା ଯେଉଁଥିରେ ତୁମ ଦୋଷ ରହିଯିବ ଲୁଚିକି, କେବେ ନା କେବେ ବାହାର କରିଦେବେ କୃଷ୍ଣ। କାହିଁକି କୃଷ୍ଣ ଚାହାନ୍ତି ଇଏ ତା ଦୋଷଟାକୁ ସ୍ୱୀକାର କରୁ, ଆଉ ଇଏ ମୋର ଶରଣାଗତ ହଉ। ତୁମେ ଯଦି ନିଜେ ନିଜେ ଏକ୍ସପୋଜ୍ ନ ହେଇପାରିଲ କୃଷ୍ଣଙ୍କ ପାଖରେ, କୃଷ୍ଣ ଯଦି ପ୍ରାର୍ଥନା ନ କରିପାରିଲ କୃଷ୍ଣ ମୋତେ ଶୁଦ୍ଧ କର, ତୁମେ କରିପାରୁନ, କୃଷ୍ଣ ତୁମେ ଏକ୍ସପୋଜ୍ କରିବେ? ଭୁଲ କରିକି ତୁମେ ଭାବନି ରୋଗ ଥିଲେ ମେଡିକାଲ ତୁମେ ଛାଡ଼ିଦେବେ କି? ଡକ୍ଟର କେବେ ଛାଡ଼ିବେନି, ସବୁ ଚେକିଂ କରିବେ ନା? ନାଇଁ ଆପଣ ହାଇ ସୁଗାର ଅଛି, ଆପଣ ଯାଇପାରିବେନି, ଯଦି ଯିବ ଯାଅ, ତୁମେ ରିକ୍ସରେ ଯାଅ, ବୋଲେ ମୁଁ କହିବନି। କୃଷ୍ଣ ସେମିତି ଡକ୍ଟର ନା, ସେ ଛାଡ଼ିବେନି, ସେ ପୁରା ଭଲ କରିକି ଛାଡ଼ିବେ। ଯଦି କୃଷ୍ଣ କହିବେ ଇଏ ତାର ନିଜେ ଆଡମିଟ୍ କରୁନ, ନିଜେ ଶାଶ୍ୱତ କରୁ, ନିଜେ ସାଧନ କରୁ, ନିଜେ ତାର ମତେ ପ୍ରାର୍ଥନା କରୁ, ତା ଶୁଦ୍ଧ ହେଇଯାଉ। ଯଦି ସେଇଟା ନ ହେଉଛି, କୃଷ୍ଣ ଦେଖୁଛନ୍ତି ଆରେ ଇଏ ମୋର ଭଜନ ସାଧନ କରି ଇଏ ବେଶୀ ବଳବାନ ହେଉଛି, ଆହୁରି ଆରେ ତାର ଅଭିମାନ ବଢ଼ଉଛି, କୃଷ୍ଣ ଏକ୍ସପୋଜ୍ କରିବେ। ଗୁରୁଦେବ କହୁଛନ୍ତି ସବୁବେଳେ, ଗୁରୁଦେବ କୁହନ୍ତି ୟୁ କ୍ୟାନ୍ ନଟ୍ ଚିଟ୍ କୃଷ୍ଣ, ୟୁ କ୍ୟାନ୍ ଚିଟ୍ ଏଭ୍ରି ୱାନ୍, ୟୁ କ୍ୟାନ୍ ନଟ୍ ଚିଟ୍ କୃଷ୍ଣ, କୃଷ୍ଣ ୱିଲ୍ ଏକ୍ସପୋଜ୍ ୟୁ, କୃଷ୍ଣ ତୁମକୁ ପଦାର ପକେଇଦେବେ। କାରଣ କୃଷ୍ଣ ସବୁବେଳେ ଆମେ ମନେ ରଖିବା ଦରକାର, ଆମେ କୃଷ୍ଣଙ୍କର ଭକ୍ତ। କାହାର କି ସେ କୃଷ୍ଣ? ସ୍ୱୟଂ ଭଗବାନ ପ୍ରଭୁ କୁହନ୍ତି, ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ପ୍ରଭୁ କେବେ କୃଷ୍ଣ ଲେଖନ୍ତିନି, ଲର୍ଡ କୃଷ୍ଣ ଲେଖନ୍ତିନି, ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ସ୍ୱୟଂ କୃଷ୍ଣ। କିନ୍ତୁ ସିଏ ଏତେ ଗୋଲକ ବୃନ୍ଦାବନ ରହିଛନ୍ତି, କିନ୍ତୁ ଗୋଟିଏ ଲୋକ ଜିନିଷକୁ ସେ ଭଲ ପାଆନ୍ତି, ଆଉ କିଛି ଭଲ ପାଆନ୍ତିନି। କୃଷ୍ଣ କେବଳ ସରଳ ଲୋକକୁ ଭଲ ପାଆନ୍ତି, ଏତିକି ମନେ ରଖ। କିନ୍ତୁ ତୁମେ କୃଷ୍ଣଙ୍କର ଭକ୍ତ ହେବା ପାଇଁ ଚାହୁଁଛ, ତୁମର ଆଉ କିଛି ଯୋଗ୍ୟତା ଦରକାର ନାହିଁ, ମୋ ଜାଣିବାର କିଛି ଯୋଗ୍ୟତା ଦରକାର ନାହିଁ। ମୋ ଗୁରୁଦେବଙ୍କ କଥା ମୁଁ ଶୁଣି ଯେତେ ଜାଣୁଛି, ପୁରା ଗୁରୁଦେବ ସେ ଗୋଟିଏ ଜିନିଷକୁ ଷ୍ଟ୍ରେସ୍ ଦେଉଛନ୍ତି, ପୁରା ଗୋଟିଏ ଜିନିଷକୁ ଷ୍ଟ୍ରେସ୍ ଦେଉଛନ୍ତି, ଆଉ କିଛି ନାହିଁ। ଗୁରୁଦେବ ତୁମେ ସିମ୍ପଲ୍ ହେଇଯାଏ, ତୁମେ ସବୁ ଆରେଞ୍ଜମେଣ୍ଟ ଆସିବ, ସରଳ ତୁମେ ହୁଅ। ଆଉ ସରଳ ହେବା ପାଇଁ ଯେମିତି ଗୋଟେ ଜିନିଷଟା ବ୍ୟାଣ୍ଡ ହେଇଛି, କ'ଣ ଗୋଟେ ଜିନିଷ ଗୋଟେ ବ୍ୟାଣ୍ଡ ହେଇଯାଇଛି, ବଙ୍କା ହେଇଯାଇଛି, ତାକୁ ସରଳ କରେ, ଏଇଟା ସେ ଭାଙ୍ଗି ଯାଇପାରେ, କିମ୍ବା ଗୋଟେ ଜିନିଷକୁ ଯେଉଁଟା ବ୍ୟାଣ୍ଡ କରାଯାଏ, ଦେଖୁନା ଏଇ ପାଇପ୍ ଯେଉଁଟା ବ୍ୟାଣ୍ଡ କରାଯାଏ, ତୁମେ କ'ଣ ବ୍ୟାଣ୍ଡ କରିଦେବ? ଏଇ ଯେଉଁ ଷ୍ଟିଲ୍ ଗୁଡ଼ାକ ଆସିଲା ସେ ଲଗାଉଥିଲା, ଏଇଠି ମୁଁ ତାକୁ ଦେଖୁଥିଲି, ହଁ ଭାଙ୍ଗି ଯାଇପାରେ। ମୁଁ କହିଲି ଏଇଟା ବ୍ୟାଣ୍ଡ କେମିତି କରୁଛି, ସେ ମୁଁ ତ ଦେଖିନି ଏଇଠି ଲଗେଇଗଲା, ମୁଁ ସବୁଗୁଡ଼ା ମୋ ମୁଣ୍ଡରେ ଖର୍ଚ୍ଚ ହୁଏ। ଇଏ କ'ଣ ଏମିତି ମିସ୍ତ୍ରୀ ବ୍ୟାଣ୍ଡ, ଯେତେବେଳେ ଷ୍ଟିଲ୍ଟାକୁ ବ୍ୟାଣ୍ଡ କରୁଥିବ ତା ଭାଙ୍ଗି ଯାଉଥିବ, କଲର୍ ବି ଛାଡ଼ୁନି, କେମିତି ହେଉଛି? ତାକୁ ପଚାରିଲି, ସେଠି ଲଗାଉଥିଲା, ମୁଁ କହିଲି ଦେଖିଲି, ମୁଁ ଏଇ ବ୍ୟାଣ୍ଡ ଗୁଡ଼ା ଦେଖିଲା, ବ୍ୟାଣ୍ଡ ଗୁଡ଼ା ଆଣିଛି। ମୁଁ ରେ ତୁମେ ବ୍ୟାଣ୍ଡ ଧରିକି ଆସିଛ? ମୁଁ ଭାବୁଛି ତୁମେ କର, କହିଲା ନା ଆମେ ତୋର ଆଉ ଆଦୁରି କ'ଣ ଅଛି? ଆଉ ମିସ୍ତ୍ରୀ କହିଲି, ତୁ ତ ଲମ୍ବା ଲମ୍ବା ଆଣୁଛୁ, ତାହେଲେ କାଟି ଦେଉଛୁ, ଯୋଡ଼ି ଦେଉଛୁ, ହୋଲ୍ଡିଂ କରିଦେଉଛୁ, ବ୍ୟାଣ୍ଡ କିଏ କରୁଛି? କହିଲା ନା ସେ କମ୍ପାନୀରେ ସବୁ ବ୍ୟାଣ୍ଡ ହେଇକି ପଲିସି ହେଇକି ଆସୁଛି, ଦେଖ ଅସଲି କାମ କମ୍ପାନୀ କରୁଛି, କାହିଁକି ନା ବ୍ୟାଣ୍ଡ କରିବାଟା ଭାରି କଷ୍ଟ, ସିଧା ପାଇପ୍ଟା ଆଣିଲା ଯୋଡ଼ିଦେଲା, ତାପରେ ପଲିସି ମାରିଦେଲା, ରବର ଘସିଦେଲା, ଛାଡ଼ିଦେଲା, ଷ୍ଟିଲ୍ ହେଇଗଲା। ବ୍ୟାଣ୍ଡ କାମଟା କମ୍ପାନୀ କରିକି ଦେଉଛି, ସେ ସରଳତାଟା ହେବା ଭାରି କଷ୍ଟ। ତୁମେ କେହି ସରଳ କରିପାରିବନି। ମୁଁ ଗୁରୁଦେବ ସେ ପ୍ରଶ୍ନଟା ପଚାରିଥିଲେ, ମୋର ସବୁଠୁ ଘୃଣ୍ୟ ହେଉଛି ମୋ ଜୀବନରେ ମୁଁ ସବୁଠୁ ଘୃଣା କରେ କପଟୀ ବ୍ୟକ୍ତି, ସେ କର୍ମୀ ହେଲେ ମୁଁ ତାକୁ ଆଦର କରି କୋଳରେ ନେଇଯିବି, କିନ୍ତୁ ଯେ ଘୃଣା କପଟ ହବ ମୁଁ ତା ମୁହଁ ବି ଚାହେଁନି। ମୋର ତ ଛୁଆଟି ଗୋଟେ ନେଚର ଆଉ, ମୁଁ ଯେତେବେଳେ ମନ୍ଦିର ଗଲି ନୂଆ ଭକ୍ତ ଥିଲି, ମୁଁ ଦେଖିଲି ସବୁ ଗୁରୁଦେବଙ୍କୁ ପଚାରିଲି, 22 ପାଞ୍ଚରେ ତଳେ ସେ ଚନ୍ଦନକୁଣ୍ଡ ଯୋଉଠି ପଚାରିଲି, ମୁଁ ସେଠି ଥାଇଥାଏ। ଆମେ ତ ଗୁରୁଦେବ ଆଗକୁ ଯାଉନୁ, ଥାପଡ଼ ଗୋଟେ ମୁଁ ଖାଇଥିଲେ ଥରେ, ଆଗକୁ ଯାଉନା, କିନ୍ତୁ ମୋର ମତେ ରାଗ ଲାଗେ, ମାନେ ମତେ ଭାରି ଭଲ ଲାଗେନି ଯୋଉ ବ୍ୟବହାର ସବୁ କପଟ କରନ୍ତି। ମୁଁ ସେଟା ଗୁରୁଦେବ ଟିକେ ହସ ଖୁସି ମୁଡ଼ରେ ଥିଲା ବେଳେ ପଚାରିଲି, ନହେଲେ ଆମେ ତ ପଚାରି ପାରୁନା, ବିଦେଶ ପିଲା ଥିଲା ତମକୁ ଏଠି ପଚାରିଲେ ଚଳିବ ଆଉ। ମୁଁ ଗୁରୁଦେବ ଏଇ ମଠ ମନ୍ଦିରରେ ତ କପଟ ଲୋକଗୁଡ଼ା କାହିଁକି ଆସୁଛନ୍ତି, ମତେ ଭଲ ଲାଗେନି, ଜେନୁଇନ୍ ପର୍ସନ୍ ନୁହ, ଡୁପ୍ଲିସିଅସ୍ ପର୍ସନ୍ କ'ଣ, ମୁଁ କିକ୍ ଆଉଟ୍ କରିଦେବି ଲୋକମାନଙ୍କୁ ମନ ଭିତରୁ, ମୁଁ ପୁରା ଭୁଲି ଯାଏ ଲୋକମାନଙ୍କୁ ଦେଖିଲା ମାନେ, ମୋର ସବୁକିଛି ମୋ ଚେତନା ଖରାପ ହେଇଯାଏ, ଘୃଣା କରେ କପଟ ଲୋକଙ୍କୁ। ସରଳ ତୁମେ ହୁଅ, ଆଉ ଗୁରୁଦେବଙ୍କୁ ପଚାରିଲି ମତେ ରାଗ ଲାଗୁଥିଲା ସେତେବେଳେ, ମାନେ ପୁରା ୟଙ୍ଗ ଫ୍ରେଶ ୟଙ୍ଗ, ଘର ଛାଡ଼ିକି ଆସିଛି, ମୋର ଥାର୍ଡ ଇୟର ଏକ୍ଜାମିନେସନ୍ ମୁଁ ଦେଇନି, ସବୁ ଆସିଛି, ଇ କ'ଣ ଏସବୁ ମଠ ମନ୍ଦିର ଏମିତି କ'ଣ କଥାବାର୍ତ୍ତା କରୁଛନ୍ତି ସବୁ, ସିଧା ସିଧା କଥା କଥା କୁହ, ଗୋଟେ ଆଣି ଗୋଟେ କଥା, ସେଣେ ଗୋଟେ କଥା କ'ଣ, ମୋତେ ଭଲ ଲାଗେନି। ମୁଁ ପଚାରିଲି ଗୁରୁଦେବଙ୍କୁ, ଗୁରୁଦେବ ଗୁରୁଦେବ କହିବା ସାଧୁ ମତିକି ନହେଲେ କୃଷ୍ଣ ମା ପଠାଉଛନ୍ତି, ସେଇଟା କପଟ ଗୁଡ଼ାକ ଆଉ ସଂସାର କାହା କେହି ଶୁଦ୍ଧ କରିପାରିବେନି, ସାଧୁ ହିଁ ଶୁଦ୍ଧ କରିବ। ସେ କହୁନଥିଲେ ଯେଉଁ କମ୍ପାନୀ ବ୍ୟାଙ୍କଟା କିଏ କରିବ, କମ୍ପାନୀ କରିବ, ଆଉ ତୁମେ ଯୋଡ଼ାଯୋଡ଼ି କରି ସବୁ କରିଦେବ ଜୀବନରେ, ଜୀବନ ତୁ ସାଧନ ଭୋଜନ କରିଦେବ, ଖାଇବା ପିଇବା କରିଦେବ, ବ୍ରହ୍ମଚାର ରହିଯିବ, ସବୁ ରହିଯିବ, ବ୍ୟାଣ୍ଡ ବାପା କରିପାରିବନି, ଏଇ ଜିନିଷଟା ତୁମେ କରିପାରିବନି ଜୀବନରେ, ସରଳତାକୁ କେବେ ଆଣିପାରିବନି, ଚେଷ୍ଟା କର ତୁମେ ଦେଖିପାରିବନି, କେବେ ଆଣିପାରିବନି ଜୀବନରେ। ତୋର ପୂର୍ବ ସଂସ୍କାର ଥିଲେ ସାଧୁର କଥା ତୁମେ ଧର୍ମ ହବ, କିନ୍ତୁ ସରଳ ତୁମ ହୃଦୟରେ ଆସିବନି, ସବୁ ମାନୁନଥିବ, ଗୁରୁ ଗ୍ରହଣ କରିଥିବ, ସବୁ କଥା କରିଥିବ, କିନ୍ତୁ ସାଟିସ୍ଫିକେସନ୍ ଆସୁନଥିବ। ଗୁରୁଦେବ କହୁଛନ୍ତି କିନ୍ତୁ ମୁହଁରେ କହିପାରୁନଥିବ, ଭିତରେ ସେ ମୁଣ୍ଡ ପଡ଼ିଥିଲା ଆର୍ଟିକିଲ ଠାକୁରଙ୍କର, ବାହ୍ୟରେ ଉପାସନା, ବାହ୍ୟରେ ବାହ୍ୟରେ ବହୁ ଆଡ଼ମ୍ବର ଉପାସନା, ତ ସେ ଡାଇଲଗ୍ ଗୁଡ଼ାକ ସବୁ ବେଙ୍ଗଲୀ ଡାଇଲଗ୍, ତ ମୋର ବହୁତ ମୋତେ ଭଲ ଲାଗେ, ଆଉ ଅଲଗା ତ ହେଇଗଲାଣି, ଏତେ ପ୍ରବଚନ ବେଶୀ ଦେବାକୁ ପଡ଼ୁଛି ନା ପଢ଼ିବାକୁ କ'ଣ, ସେତେବେଳେ ବେଶୀ ପ୍ରବଚନ କମ୍ ଥିଲା, 7 ଦିନ ଦେଇଦେଉଥିଲି, ପୁଣି 5 ଦିନ ଫାଙ୍କା ରହୁଥିଲା, ସେବା ବି କମ୍ ଥିଲା। ବାହ୍ୟରେ ଶ୍ରୀଗୁରୁଙ୍କୁ ବହୁ ଆଡ଼ମ୍ବରରେ ଉପାସନା, ଅନ୍ତରରେ ହାଟ ବଜାରର ପରିବା ସହିତ ତୁଳନା। ହାଟ ବଜାର ପରିବା ତାହେଲେ କ'ଣ, ମାର୍କେଟ ଗଲେ କ'ଣ କହୁଛ, ଆଳୁ କେଜି କେତେ, 10 ଟଙ୍କା, ପୁଣି ପଳଉଥିବ ସେଠିକି, କେତେ କିରେ ଆଳୁ ନବୁ, 8 ଟଙ୍କା, ହେ ଇଏ କ'ଣ 10 ଟଙ୍କା, 8 ଟଙ୍କା, ପୁଣି ବାଇଗଣ କେତେ, ଯେମିତି ଲୋକ ବାର୍ଗେନିଂ କରନ୍ତି ସେଭଳିଆ, ଅନ୍ତର ବାହାରେ ଉପାସନା ଚାଲିବ, ଅନ୍ତର ବାର୍ଗେନିଂ, ବାର୍ଗେନିଂ କ'ଣ, ଗୁରୁଦେବ ଏଇଟା କହିଦେଲେ, ଶାସ୍ତ୍ର ଅଛି କି ତାକୁ ତ କିଛି ଗୁରୁଦେବ କହୁନାହାନ୍ତି, ଏଠି ତ ଭାଗବତଟା କୁହାହେଇନି, ପ୍ରପଦ ଏଇଟା କହିଛନ୍ତି, ବାର୍ଗେନିଂ ଚାଲିଲା, ହବନି ବାପା। ଗୁରୁଦେବ ମତେ ସେଟା କହିଥିଲା ଆଉ, ସେ କଥାଟା ମୋର ମନ ପୁରା ଆଜି ଗୁରୁଦେବ କହିଥିଲେ ଆଉ, କହିଲେ ସାଧୁ କପଟୀ ଲୋକ ଭଗବାନ ଉଦ୍ଧାର କରିପାରିବେନି, ଏଇ ଷ୍ଟ୍ରେଟ ଏହା କହିଲେ, ଭଗବାନ କପଟୀ ଲୋକ ଉଦ୍ଧାର କରିପାରିବେ, ସେମାନେ ଉଦ୍ଧାର କେମିତି ହେବେ, ସେମାନେ ସାଧୁକୁ ଦିଗ ପଠାଉଛନ୍ତି। ଆଗୁରୁଦେବ କହିଲେ, ଆଉ ସାଧୁ ପାଖରେ ଯେ କପଟ କରିବ ତାକୁ କିଏ ଉଦ୍ଧାର କରିପାରିବେ, ଏତି କହିଲେ, ତାପରେ ପୁଣି ଇଂଲିଶ କନ୍ଭରସେସନ୍ କଲେ, ସାଧୁ ପାଖରେ ଯେ କପଟ ତା କରିବ ତା ଜୀବନ କେବେ ଉଦ୍ଧାରିପାରିବେ, କାରଣ ସାଧୁ କେବଳ ବ୍ୟାଣ୍ଡ କରି ଛାଡ଼ିବ, ତୁମେ ଷ୍ଟିଲଟା ଦେଖୁନା, ଏଇ ଷ୍ଟିଲ ପାଇପ୍ ଖଣ୍ଡେ ତୁମେ ଦେବି, ତୁମେ ବ୍ୟାଣ୍ଡ କୁଣା ଦେହ କ'ଣ ହବ, ତୁ କେବେ ପାରିବ, ତା କଲର ରହିବନି, ଫାଟିଯିବ, ହେଇଯିବ, କମ୍ପାନୀ ତାର ବ୍ୟାଣ୍ଡ କରି ଛାଡ଼ିବ, କାରଣ ସାଧୁର ଜୀବନଟା ସେ କେମିତି ତୁମକୁ ନିଷ୍କପଟ କରିପାରିବ ନା, ସେ ନିଷ୍କପଟ, ସେ ନିଷ୍କପଟ, ନିଷ୍କପଟର ସଙ୍ଗ ଦ୍ୱାରା ନିଷ୍କପଟ ତୁମେ ହେଇପାରିବ, ସରଳତାର ସଙ୍ଗ ଦ୍ୱାରା ତୁମେ ସରଳତା ହେଇପାରିବ, ଜ୍ଞାନ ଦ୍ୱାରା କେହି ସରଳ ହୁଏନି, ତୁମେ କେତେ ବଡ଼ ଜ୍ଞାନ ଲୋକ ତୁମେ ସରଳ ହେଇପାରିବନି, ଏଟା ସଙ୍ଗର ପ୍ରଭାବ, ଗୁରୁ ବୈଷ୍ଣବଙ୍କର ଆଶୀର୍ବାଦର ପ୍ରଭାବ, କୃପାର ପ୍ରଭାବ, ସେଥିପାଇଁ ସେ କହିଲେ ନିଷ୍କପଟ ସଦା, ଯିଏ ଶୁଦ୍ଧ ହେବାକୁ ଚାହିଁବ, ଯିଏ ଶୁଦ୍ଧ ଭକ୍ତ ହେବାକୁ ଚାହିଁବ, ନିଷ୍କପଟ ହେବାକୁ ପଡ଼ିବ। ନିଷ୍କପଟର ଅର୍ଥ ଏହା ନୁହେଁ ଯେ ସଖୋଲିକି ସମସ୍ତଙ୍କ ଆଗରେ କହିଦିଆଯିବ, ନାହିଁ, ନିଷ୍କପଟର ଅର୍ଥ ଯେ ସମାଜ ଆଗରେ ସବୁ କଥା କୁହାଯିବ, ପୁଣି ନିଷ୍କପଟ କେମିତି ହେବା, ତା ସ୍ୱତଃ ନରତନ ଦାସ ଠାକୁର, ଶାସ୍ତ୍ରକୁ ନଥାଏ ତ ବଞ୍ଚିପାରିବନି, ବହୁତ ଲୋକ ଏଭଳି ନିଷ୍କପଟ ଭାବିକି ସବୁ ଆଗରେ ସବୁ କଥା କହିଦେବେ, ସେସବୁ ଭକ୍ତି ଛାଡ଼ିକି ପଳେଇବେ, ସେ କ'ଣ କରୁଥିବେ, ସେ କହିଦେବେ ବିଶ୍ୱାସ କରିବେ, ଭକ୍ତ ମୋର ଏମିତି ହେଲା, ମୋ ଝିଅ ଏମିତି ହେଲା, ମୋ ବୋଉ ସେମିତି ହେଲା, ସେ ତା ସବୁଆଡ଼େ ହାଲା କରିବ, ସେଠି ତୁମକୁ ଆରେ କିଏ ଭକ୍ତ, ମୁଁ କହିଦେବି ତାକୁ, ସେ ଏମିତି କହିଦେଲା, ସେ ପ୍ରଭୁ ଏହା କହିଲା, ମୁଁ ଆମଠିକି ଆସିବି, ନାଇଁ 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 ନାଇଁ, ଆପନା ଭୋଜନ କଥା ନା କହିବେ ଯଥା ତଥା, ୟାତେ ହୋଇବେ ସାବଧାନ, ନିଜର ଭୋଜନ କଥା ସବୁ ସମସ୍ତଙ୍କ ଆଗରେ କହିବନି, ସାବଧାନ ହବ, ଯଥାର୍ଥ କ'ଣ କହୁଛ ତୁମ ଭୋଜନ କଥା, ତୁମେ ଯାହା ଆଗରେ ତୁମର ଭୋଜନର ପ୍ରଗତି ବା ଭୋଜନର ଯେଉଁ ବାଧକ ଜିନିଷଟା ଯେ ତୁମକୁ ସାହାଯ୍ୟ କରିପାରିବାକୁ କହିବ, ଯଦି ତୁମର ଭୋଜନ ତୁମେ ଏତେ ଭୋଜନ କରୁଛ, ଏମିତି ଖାଉଛ, ଏହା କରୁଛ, ତୁମେ ଯଦି ସେଗୁଡ଼ାକ ବାହାର ଲୋକଙ୍କ ଆଗରେ କହିବ, ସେ ତୁମକୁ ଈର୍ଷା କରି ତୁମର ସେଠୁ ତୁମର ବି ଈର୍ଷା ହେଲା, ସମାଲୋଚନା କରିବେ, ତୁମର ବି କ୍ରୋଧ ବଢ଼ିବ। ଆଉ ଯଦି ତୁମର କିଛି ଭଜନରେ ବାଧା ହେଉଛି, ତୁମେ ଯାଇକି ଭଜନ କଥା ତୁମେ ଗାଁ ଲୋକ ଆସିଥିବେ ପଛ ତୁ କହିବା ମୋର ମୁଁ ବାବାଜୀ ହେଇଛି ଏତେ ଦିନ ହେଲା ମୋ ନାରୀ ଚିନ୍ତା ଆସୁଛି ତୋକୁ ମୁଁ ନିଷ୍କପଟ ମୋ ବାବାଜୀ ଟେକା ଫୋପଡ଼ା ଫୋପାଡ଼ି ତ ମୁଣ୍ଡକୁ ଫଟେଇ ଦେବେ ବାଡ଼ିକି ତ ଘରୁ ବାହାର କରିବେ ସେ ମଠରୁ ତୋ ମୁଁ ନିଷ୍କପଟ ତମକୁ କହିଦେଉଛି ଆଉ ଯଥାର୍ଥ କୁହାଯାଏ ନା ସବୁ ଜିନିଷ ଅଧିକାର ଦେଇକି କଥାବାର୍ତ୍ତା କରିବାକୁ ପଡିବ। ଆପଣା ଭୋଜନ କଥା ନା କହିବେ ଯଥାର୍ଥତା ଏହା ତ ହୋଇବ ସାବଧାନ ତାପରେ କ'ଣ ସାଧାରଣ ଭୋଜନ ଲୀଳା ଏହା ତ ନେକର ହେଳା କାୟ ମନେ କରି ଆସୁ ସାର ହେଳା କରନି ଭୋଜନରେ କାୟ ମନେ ସୁସାର କରି ଭୋଜନ କର ଯଥାର୍ଥତା ସବୁ କୁହନି କିଛି ଜିନିଷ ତୁମର ଭଗବତ ଭୋଜନର ସ୍ୱାନୁଭବ ଭୋଜନରେ ଭଗବାନଙ୍କର ଅନୁଭବ କିମ୍ବା ଭୋଜନର ବାଧକ ଯେ ତୁମକୁ ସାହାଯ୍ୟ କରିପାରିବ କୁହ। ଯେଉଁମାନେ ଦୁର୍ବଳତାର ସୁଯୋଗ ନାହିଁ ତୁମକୁ ପଦାରେ ପକେଇବେ ଯାହାଦ୍ୱାରା ତୁମର ଉତ୍ସାହ ଆହୁରି କମିଯିବ ସେଥିରେ ଲାଭ କିଛି ହେବନି କିମ୍ବା ତୁମର ଯୋଗ୍ୟତାକୁ ତୁମେ ତାଙ୍କ କ୍ଷେତ୍ରରେ ଜଳିଲା ପରେ ସେ ଈର୍ଷାନ୍ୱିତ ହୋଇକି ତୁମେ ବିପଦରେ ପକେଇବେ ଆଉ ତୁମର ସାମର୍ଥ୍ୟ ନଥିବ ତୁମେ ଏତେ ଭୋଜନ ବି କରିପାରିବନି। ସେଥିପାଇଁ ଏ କଥା ପଡ଼ିଛି ନା ନିଷ୍କପଟ ହେବାକୁ ପଡ଼ିବ ଆଉ ନାଇଁ କ'ଣ ପଦ ରହିଲା ନା ଆହୁରି ଅନ୍ତର ବାହିରେ ନିଷ୍କପଟେ ସଦା ନିତ୍ୟଲୀଳା ଅନୁରକ୍ତ ଅନୁରକ୍ତ ସେ ଆସକ୍ତ ନିତ୍ୟଲୀଳା ପ୍ରତି ଏ ଜଗତରେ ଥିଲେ କ'ଣ ହବ ତାର ଏଠି କିଛି ନାହିଁ ସେ କେବଳ ଚିନ୍ତା କରୁଛି କେମିତି ମୋର ଯେମିତି ଗୁରୁଦେବ କୁହନ୍ତି ସୂର୍ଯ୍ୟାସ୍ତ ହବ ଆଉ ସୂର୍ଯ୍ୟ ଉଦୟ ହେବେ ଏ ଧର୍ମଶାଳା ମୁଁ ଛାଡ଼ିବି ମୋତେ ଶ୍ରୀକ୍ଷେତ୍ରକୁ ଯିବାର ଅଛି କେମିତି ଏ ଦିନଟା ମୋର ସରିବ କେମିତି କର୍ମଫଳ ମୋର ସରିବ ସେ କହିଲେ ଅନେକ ବସିଛି ନା ଆଉ ସଂସାରକ ଲୋକ କ'ଣ ତାର ଜଗିକି ବସୁଛି ଆଉ ଆଉ କେତେ ଦିନ ବଞ୍ଚିଯିବି ବଞ୍ଚି ପୁଅ ବାହାରଟା ଦେଖିବି ଝିଅ ବାହାରଟା ଦେଖିବି ତାର ଆଶା ଗୋଟେ ରହୁଛି ନା ଆଉ ଆଙ୍କର ଭକ୍ତର କେବଳ ସେ ଅନେକ ଚାହିଁକି ରହିଛି କେବେ ମୋର ସମୟ ଆସିବ ଏ ସଂସାର ମୋତେ ଛାଡ଼ିବାକୁ ପଡ଼ିବ ନା ମୁଁ ନିତ୍ୟଳାକୁ ଯିବାର ଅଛି ଆଉ ଏଇଠି ବି ନିତ୍ୟଳାରେ ଅନୁରକ୍ତ ହେଇକି ରହିଥିବ ଶୁଣ ଭଗବାନ ପ୍ରାର୍ଥନା କରୁଥିବ ମୋର ଆପଣଙ୍କୁ ସେବାର ସୁଯୋଗ ଦିଅନ୍ତୁ ସେଠି ଗଲେ ତ କେବଳ ସେବା କରିବାକୁ ପଡ଼ିବ ସେ ଅନୁରକ୍ତ ଆସକ୍ତିରେ ଆସିବାକୁ ପଡ଼ିବ ଭୋଜନ ଅତ୍ୟନ୍ତ ସୂକ୍ଷ୍ମ ମାର୍ମିକ ଜିନିଷ ନା ଏଇ ଏଇ କଥାରୁ ଏଠି ମୁଁ ପଳେଇ ଆସିଲା ଯେ କ'ଣ କୁଆଡ଼େ ଭଗବାନ ଠାକୁର ନେଇଗଲେ ଏଇ ଯେଉଁ ଅର୍ଜୁନଙ୍କର ଯେଉଁ ବିଚାର ଭଗବାନଙ୍କ କଥା ତୁମେ ନ ଶୁଣିବନି ଅହଙ୍କାରରୁ ତୁମେ ନଷ୍ଟ ହେଇଯିବ ଏଇ କଥାରୁ ଆସିଥିଲା ନଷ୍ଟ ତୁମେ ହେଇଯିବ ଆଉ ଭଗବାନ ଏଠି ତିନିଟା ଦୋଷ ଦେଖାଉଛନ୍ତି ପୂର୍ବ ଶ୍ଳୋକରେ ତିନିଟା ଲାଭ ଦେଖେଇଲେ ଲାଭ କ'ଣ ଦେଖେଇଲେ ଯଦୃଚ୍ଛୟା ଦେଖ ପ୍ରଥମ ତୁମେ ଯେଉଁ କହୁଥିଲ ତୁମ ଇଚ୍ଛାରେ ଯୁଦ୍ଧ ହେଉନି ମୋ ଇଚ୍ଛା ହେଉଛି ଫାଷ୍ଟ ମୁଁ ବ୍ୟବସ୍ଥା କରିଛି ତୁମେ ଏଥିପାଇଁ ଦାୟୀ ନୁହଁ ଆଉ ତୁମେ କ'ଣ ପାଇବ ସ୍ୱର୍ଗଦ୍ୱାର ଅପାବୃତମ କୌଣସି ସାଧନ ନକରି ତୁମେ ସ୍ୱର୍ଗକୁ ଯଦି ମୃତ୍ୟୁବରଣ କର ଆଉ ଯଦି ବିଜୟ ଲାଭ କରିବ ସୁଖୀନ କ୍ଷତ୍ରିୟ ବାର୍ତ୍ତା ଲଭନ୍ତେ ଯୁଦ୍ଧ ମିଦୃଶ ପ୍ରଜାପାଳନ କରିବ ଆଉ ଯଶପାୟ ପ୍ରାପ୍ତ ହବ ମହିକି ଭୋଗ କରିବ ତିନିଟା ଲାଭ ଆଉ ଏଠି ତିନିଟା କ୍ଷତି ଦେଖାଉଛନ୍ତି ଏଠି ତିନିଟା ଜିନିଷକୁ ଦେଖାଉଛନ୍ତି ଅଥଚେତ ମିୟମ ଧର୍ମ ସଂଗ୍ରାମ ନ କରିଷ୍ୟସି ତତ ସ୍ୱଧର୍ମ କୀର୍ତ୍ତିଂଚ ହିତ୍ୱା ପାପଂ ଅବାପ୍ସ୍ୟତି ଅବାପ୍ସ୍ୟସି ପ୍ରାପ୍ତ ହବ କ'ଣ ପାପଂ ପାପ ଆଗେ ଆଗେ ତୁମର ପାପ ଲାଭ ହବ ସେଠି କ'ଣ ଭାବ ସ୍ୱର୍ଗ ଦୁଇଟା ଶ୍ଳୋକ କମ୍ପେୟାର କର ସେଠି ସ୍ୱଧର୍ମ ପାଳିନେ ସ୍ୱଧର୍ମ ପାଳନ କଲେ ତୁମର ଲାଭ ହେଲା ସ୍ୱର୍ଗ ହବ କିମ୍ବା ନହେଲେ ଭୂମି ପ୍ରାପ୍ତ ହବ ମୃତ୍ୟୁ ହେଲେ ସ୍ୱର୍ଗ ବଞ୍ଚିଲେ ଭୂମି ପ୍ରାପ୍ତ ହବ ଆଚ୍ଛା ଏଠି ସ୍ୱଧର୍ମ ପାଳନ କଲେ କ'ଣ ହବ ଏଠି କହିଲେ ପାପ ହବ କ'ଣ ପାପ ହବ ସ୍ୱଧର୍ମ ଯେହେତୁ ତ୍ୟାଗ କଲ ଆଉ ଦ୍ୱିତୀୟ କୀର୍ତ୍ତିମ କୀର୍ତ୍ତି ସ୍ୱଧର୍ମ କୀର୍ତ୍ତିଂଚ ହିତ୍ୱା ହିତଟା ଦୁଇଟା ଲଗେଇବ ସ୍ୱଧର୍ମ ବି ଛାଡ଼ିଲ ଆଉ କୀର୍ତ୍ତି ନଷ୍ଟ ହେଇଯିବ ସମସ୍ତେ କହିବେ ଅର୍ଜୁନ ଏଭଳିଆ ତାର ରେଜଲ୍ଟ କ'ଣ ପରିଣାମ ପାଇବ କ'ଣ କେବଳ ପାପ ଏଠି ତାତ୍ପର୍ଯ୍ୟ ପ୍ରବାଦ ରଚନା କରୁଛ ଯଦି ତୁମେ ଏଇ ଧର୍ମଯୁଦ୍ଧରେ ଯୁଦ୍ଧ ନ କର ତାହେଲେ ତୁମେ ନିଶ୍ଚିତ କର୍ତ୍ତବ୍ୟରେ ଅବହେଳା କରିବ ଅନୁବାଦ ଅବହେଳା ପ୍ରଦର୍ଶନ ଯୋଗୁଁ ପାପ ହିଁ ଅର୍ଜନ କରିବ ଏବଂ ତଦ୍ୱାରା ତୁମର ଯୁଦ୍ଧ ହିସାବରେ ଯେଉଁ ଖ୍ୟାତି ଅଛି ସେତିକି ହରାଇବ ଭାବାର୍ଥ ଅର୍ଜୁନ ଜଣେ ବିଶିଷ୍ଟ ଯୋଦ୍ଧା ଥିଲେ ଏବଂ ଶିବଜୀଙ୍କ ସମସ୍ତ ଅନେକ ବିଶିଷ୍ଟ କାଲି ପଡ଼ିଥିଲେ ନା ଲାଷ୍ଟ ପ୍ରବଦ ଲେଖୁଛନ୍ତି ଯଦି ବର୍ତ୍ତମାନ ଧର୍ମଯୁଦ୍ଧକୁ ତ୍ୟାଗ କରନ୍ତି ତାହେଲେ ଏତଦ୍ୱାରା ସେ କ୍ଷତ୍ରିୟ ହିସାବରେ ନିଜର କର୍ତ୍ତବ୍ୟର ଅବହେଳା ପ୍ରଦର୍ଶନ କଲେ ତାହା ନୁହେଁ ସେ ମଧ୍ୟ ତାଙ୍କର ଯଶ କୀର୍ତ୍ତି ଓ ସୁନାମ ହରାଇବେ ଏକରେ ଅବହେଳା କଲ ସୁନାମ ହରାଇବ, ଏବଂ ଏହିପରି ଭାବରେ ନର୍କକୁ ରାସ୍ତା ସଫା କରିଦେବ, ସଫା କରିନେବ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଯୁଦ୍ଧ କଲେ ନର୍କକୁ ଯିବେ ନାହିଁ, ବରଂ ଯୁଦ୍ଧ ନ କରିବା ଦ୍ୱାରା ନର୍କକୁ ଯିବେ। କ୍ଷତ୍ରିୟ ଧର୍ମଟା ଯୁଦ୍ଧ, ଯୁଦ୍ଧ କଲେ ତାଙ୍କ ନର୍କ ଦ୍ୱାରାଟା ବନ୍ଦ ହେଇଯିବ, ମୃତ୍ୟୁ ହେଲେ ସ୍ୱର୍ଗକୁ ଯିବେ, ନହେଲେ ପ୍ରଜାପାଳନ କରିବେ, ବ୍ରାହ୍ମଣ ସେବା କରିବେ, ପ୍ରଜାପାଳନ କରିବେ। ଯେମିତି ଗୋଟେ ସୋଲଜର୍ଟା ଗୋଟେ ଲୋକକୁ ମାରିଦେଉଛି, କ'ଣ ଆତଙ୍କବାଦୀଟାକୁ କ'ଣ ଏଇଟା କହୁଛି, ଆତଙ୍କବାଦୀ ନା ଜଣେ ତାକୁ ମାରିଦେଉଛି, ତାକୁ ମାରିଦେଲା ଦ୍ୱାରା ଜଣେ ଲାଭ କ'ଣ ହେଲା ଆମ ଦେଶର? ଆରେ ସେ ଆତଙ୍କବାଦୀଟା କାହାକୁ ମାରିଥାନ୍ତା? ପ୍ରଜାକୁ ମାରିଥାନ୍ତା ନା? ତେଣୁ ସିଏ ଯେଉଁ ମାରିଲା ସେ କାହା ପାଇଁ ମାରିଲା? ପ୍ରଜାରକ୍ଷା ପାଇଁ। ସେ କ୍ଷତ୍ରିୟ ଧର୍ମଟା ଗଲା, ତା ଧର୍ମ ସେଥିପାଇଁ ତାକୁ ପ୍ରାଶ୍ଚିତ କରିନି। କୌଣସି ସୋଲଜର କମାଣ୍ଡର ଯେଉଁ ସବୁ ରହୁଛନ୍ତି, ତାଙ୍କର ଯେଉଁ ରିଟାୟର୍ଡ ହେଇକି ଆସୁଛନ୍ତି, ତାଙ୍କ ଲୋକ କହୁନାହାନ୍ତି ଏତେ ଲୋକ ଗୁଡ଼ାକ ମାରିଛି ଏଇଟା ମର୍ଡରଟା? ଗାଁରେ ଗୋଟେ ଲୋକକୁ ମାରିଦେଲେ ତାକୁ ଜୀବନ ସାରା ଗୋଟେ ମଣିଷ ମରା, ପୋଲିସ କି ମଣିଷ ମରା କହୁଛି? ଦେଖ ତୁମେ ସାଧାରଣ ନାଇଁ ଏଇଟା ବି ଦେଖ ସୁଧର୍ମଟା ଏଇଟା। ଅନ୍ୟ କଥାରେ ଅନ୍ୟ କଥାରେ ଏହା ହିଁ କୁହାଯାଏ ଯେ ଯୁଦ୍ଧ ଯୁଦ୍ଧ କଲେ ନର୍କକୁ ଯିବେ ନାହିଁ, କିନ୍ତୁ ବରଂ ଯୁଦ୍ଧ ନ କରିବା ଦ୍ୱାରା ସେ ନର୍କକୁ ଯିବେ, ନର୍କକୁ ଯିବେ। ସୁଧର୍ମଟାକୁ ପାଳନ କରିବାକୁ ପଡ଼ିବ, ଭଗବାନଙ୍କର କହିବାର ତାତ୍ପର୍ଯ୍ୟ ଏହା। ଆଉ ଯଦି ମାର୍ମିକ ଅର୍ଥ ଆମେ ଦେଖିବା, ଇଆର ମର୍ମଟା କ'ଣ ରହୁଛି? ଭଗବାନଙ୍କର ବିଚାର ଉପରେ ସମ୍ପୂର୍ଣ୍ଣ ଭାବରେ ଆମକୁ ସହମତ ହେବାକୁ ପଡ଼ିବ। ସେଇଟା ଆମେ କେତେ ଦୂର କରିପାରିବା ନ କରିପାରିବା ସେଇଟା ବଡ଼ ଜିନିଷ ନୁହେଁ, ମୁଁ କେତେ ଦୂର କରିପାରିବି ନ କରିପାରିବି। ଯେମିତି ପ୍ରଭୁପାଦ ମହାରାଜ ଯେତେବେଳେ ପଠାଉଥିଲେ ସବୁ ଆଫ୍ରିକା, ଆମର ପୂଜ୍ୟପାଦ ଭବାନନ୍ଦ ସ୍ୱାମୀ ଥିଲେ, ତାଙ୍କୁ ଆଫ୍ରିକା ପଠାଉଥିଲେ, ଏ ଗୁରୁଦାସପୁର ଭୂମିଙ୍କୁ ଲଣ୍ଡନ ପଠାଉଥିଲେ, ଆମର କ'ଣ ତାଙ୍କ ନା କି ପ୍ରଭୁ ଜଣେ ଅଛନ୍ତି ପଢ଼ୁଥିଲି, ତାଙ୍କୁ ଜାପାନ ପଠାଉଛନ୍ତି। ଜାପାନ ଲୋକମାନେ ଭାରି ଫ୍ୟାମିଲି ଆଟାଚ୍ଡ, ସେ ଲେଟର ଲେଖୁଛନ୍ତି ପ୍ରଭୁପାଦଙ୍କ ପାଖକୁ, ସେମାନେ ଭାରି ପାରିବାରିକ ଆସକ୍ତ, ପୁରା ଇଣ୍ଡିଆ ଭଳିଆ ସେମାନେ। ଆଉ ସେମାନେ ଇଂଲିଶ ବେଶୀ, ସମସ୍ତେ ଇଂଲିଶ ପଢ଼ୁଛନ୍ତି, ଇଂଲିଶ କହିବେନି କି ବେଶୀ, ତେଣୁ ସେ ପ୍ରଭୁପାଦ ସବୁ ଲେଟର ଲେଖୁଛନ୍ତି। ଲେଟର ପ୍ରଭୁପାଦ ହେଲେ ତାଙ୍କର ଏକ୍ଜାମ୍ପଲ୍ ଦେଉଛନ୍ତି, ଦେଖ ମୁଁ ଜଣେ ଫରେନର୍, ମୁଁ ଏକାକି ଆସିଛି, ମୁଁ ଏକାକି ଆସିଥିଲି ଏଠିକି, ମୋ ପାଖରେ କେହି ନଥିଲେ, ମୁଁ କେବଳ ମୋ ଗୁରୁଙ୍କର ବାକ୍ୟକୁ ବିଶ୍ୱାସ କରିକି ଆସିଥିଲି, ମୋ ଗୁରୁଦେବ ସବୁ ବ୍ୟବସ୍ଥା କଲେ, ତୁମେ ତୁମେ ମୋରକୁ ନେଇକି ତୁମେ ବଞ୍ଚ। ପୂର୍ବ ବାରମ୍ବାର ତମ ସେଇଟା ବିଚାରଟା, ଆମ ବିଚାରଟାକୁ ଆମେ ସବୁବେଳେ ଯେ ଯୋଡ଼ିବା, ଆମେ କୌଣସି ଗୁରୁ ସେବା କାମ କରିପାରିବାନି, କାରଣ ଆମେ ଗୁରୁ ବୈଷ୍ଣବ ସେବାରେ ସବୁବେଳେ ଭାବି ଆମେ ଅଯୋଗ୍ୟ, କିନ୍ତୁ ନିଜ ବିଚାର ଭାବିବା ଯୋଗ୍ୟ, ଏଇଟା ଗୋଟେ ଆମର ବଡ଼ ପ୍ରୋବ୍ଲେମ। ଆମେ ଗୁରୁ ବୈଷ୍ଣବ ସେବାରେ ଆମେ ଏଇଟା କରିବା ପାରିବିନି, ଆମର ଭକ୍ତି ହବନି, କିନ୍ତୁ ଯୋଉଟା ନିଜେ ଇଚ୍ଛା କରୁଛେ ସେତେବେଳେ କ'ଣ କ'ଣ ମନେ କରୁଛେ ଏଇଟା ମୁଁ କରିପାରିବି, ଆମେ ଯୋଗ୍ୟ। ଏଇଟା ବଡ଼ ମାନେ କ୍ରିଟିକାଲ ମନଟା ଗୋଟେ ବଡ଼ ଦୁଷ୍ଟଟା ନା, ଆଉ ମନ ବୁଦ୍ଧି ଅହଙ୍କାର ସେ ତାଙ୍କର ଏକାକି ଲାଇନ୍ରେ ସବୁ ରହିଛନ୍ତି, ତା କର୍ମଫଳ ହିସାବରେ ସେ ଜୀବକୁ ପୁରା ଘାଣ୍ଟୁଛନ୍ତି ପକେଇକି ଏପଟ ସେପଟ କରି। ଗୁରୁ ବୈଷ୍ଣବ ଯାହା ଗୋଟେ ଗୁରୁ ବୈଷ୍ଣବଙ୍କ ମାନେ ଆତ୍ମାର କଲ୍ୟାଣ ପାଇଁ ଯେଉଁ ପଥର ତାକୁ ଦେଖା ହବ ସେଥିରେ ତାର ମନ ମନ ବିଦ୍ରୋହ କରିବ, ଆଉ ନିଜର ବିଚାରରେ ଯେତେବେଳେ ଆସିବ ମନ ଯେତେବେଳେ ତାର ବିଷୟ ଭୋଗିବା ପାଇଁ ଦୂରେଇ ନେବା ପାଇଁ ଯାହା ବିଚାର କରିବ ସବୁ ଏଗ୍ରି। ଏଇ କଥା ମୁଁ ସେ କଥା ମୁଁ କହୁଥିଲି, ପ୍ରଭୁପାଦ ଯୋଉ କଥା କହୁଛନ୍ତି ନା, ସବୁ ନିଜ ବିଚାର ଆମେ ବଞ୍ଚିପାରିବାନି, ଆମ କେତେ ଜିନିଷ ଭଲ ଲାଗେ ନା। ମୁଁ ସବୁବେଳେ ମୋ ଜୀବନର ଉଦାହରଣ ମୁଁ ବର୍ତ୍ତମାନ ଦେଖୁଛି, ଆଉ ମୋତେ ଭଲ ଲାଗେ ନା କେତେଟା ଜିନିଷ, ମୋତେ କରିବାକୁ ପଡୁଛି, ମୁଁ ଦେଖୁଛି ସେଥିରେ କଲେ ବି ଆମର କ୍ଷତି ବି କିଛି ନାହିଁ, କିନ୍ତୁ ମୋ ବିଚାରଧାରା ଦେଖ ମୁଁ ଯଦି ବଞ୍ଚିବାକୁ ଚାହିଁବି ସେଭଳିଆ ଭାବରେ, ମୋର ସେଟା ନେଚର ନୁହେଁ, ଅର୍ଜୁନଙ୍କର ନେଚର କ୍ଷତିରେ ହେଲେ ବି ସେ ଯୁଦ୍ଧ କରିବାକୁ ଚାହୁଁନଥିଲେ, କିନ୍ତୁ କୃଷ୍ଣ ପାଇଁ କରିବାକୁ ପଡୁଛି, ଏଇଟା ହେଉଛି ତପସ୍ୟା। ତପସ୍ୟା ଯଦି କିଛି ଭକ୍ତ ଜୀବନରେ ଥାଏ ଯୋଉଟା ତା ସ୍ୱଭାବ ନୁହେଁ, ସେଇଟା ଗୁରୁକୃଷ୍ଣ ପାଇଁ କରିବାକୁ ପଡିବ, ଆଉ ଗୁରୁକୃଷ୍ଣ ତୁମକୁ ସେଇଠି ହିଁ ପକେଇବେ। ସ୍ୱଭାବ ଯୋଉଟା ନୁହେଁ, ବହୁ ଲୋକ ସାଙ୍ଗରେ ରହିବା ମୋର ସ୍ୱଭାବ ନୁହେଁ, ବେଶୀ ଲୋକ ସାଙ୍ଗରେ କଥାବାର୍ତ୍ତା କରିବା ମୋର ସ୍ୱଭାବ ନୁହେଁ, କାରଣ ମୁଁ ସିଧା ସିଧା କଥା କହିଦେବି, ଏକାକି ରହିଲେ ନିଜର ଖାପି ରୋଷେଇ କର, ନିଜ ଚୁପଚାପ ରୁହ, ନିଜ ନିଜ ଧନ୍ଦା କର, ସ୍ୱଭାବ ନୁହେଁ ଆମର, କିନ୍ତୁ କରିବାକୁ ପଡିବ, କ'ଣ କରିବା, ଆମେ ଚାହୁଁନା ଆମେ ଗୋଟେ ଆରେଞ୍ଜ କରୁନେ, ସେଥିରେ ଆମର ମନ ଖୁସି ନହେଲେ ବି ଆମକୁ କରିବାକୁ ପଡିବ, କାହିଁକି ଆମ ଆରେଞ୍ଜମେଣ୍ଟରେ ଆମେ କରୁନୁ, ସେଥିରେ ଆମେ ସାଟିସ୍ଫାଏଡ୍, ଆମେ ବ୍ୟବସ୍ଥା କରିକି କେଉଁ ମଠ ମନ୍ଦିର କରୁନୁ କି ଆମେ କାହାକୁ ଇନଭାଇଟ୍ କରୁନୁ, ତୁମେ ଆସ ବ୍ରହ୍ମଚାରୀ ରୁହ, ଆମେ ଗୋଟେ ବଡ଼ ମନ୍ଦିର କରିବା, ଏହା କରିବା, ପ୍ରୋଜେକ୍ଟ କରିବା, ନୋ ୱି ଆର୍ ନଟ୍ ଇନଭାଇଟିଂ ଏନିୱାନ୍, ଆମ ଯୋଜନାରେ କିଛି ଯୋଜନାରେ କିଛି ହେଇନି, ଆମକୁ ଭଲ ନ ଲାଗିଲେ ଗୋଟେ ଚାଲିବାକୁ ପଡିବ, ସେଥିରେ ଆମର କିଛି କଲ୍ୟାଣ ହେଇପାରେ, ଜୀବନରେ ସବୁ ଜିନିଷ ନିଜ ଇଚ୍ଛାରେ ହୁଏ ନା, ଆଉ ନିଜ ଇଚ୍ଛାଟା ଉଦ୍ଧାରରେ ବୈଷ୍ଣବ ସେବା ବି ହୁଏ ନା। ଆମ ସ୍ୱଭାବକୁ ନେଇକି ବଞ୍ଚିପାରିବନି, ସ୍ୱଭାବ ବିରୁଦ୍ଧରେ ବହୁତ କାମ କରିବାକୁ ପଡ଼େ, ଆଉ ସେଇଟା ତାକୁ ସେ ସ୍ୱଭାବ ବିରୁଦ୍ଧରେ କରିକି ସଫଳତା ମିଳେ। ସ୍ୱଭାବ ହିସାବରେ ଚାଲିଲେ ବିଫଳତା ହେଇଯାଏ, କିନ୍ତୁ ସ୍ୱଭାବ ବିରୁଦ୍ଧରେ କାମ କଲେ ସଫଳତା ମିଳେ, ସେଠୁ ଅନୁଭବ ଆସିବ। ସେ ଜଣେ ଆମର ପ୍ରଭୁ ଅଛନ୍ତି, ସେ ସବୁବେଳେ ମୋତେ କୁହନ୍ତି, କାରଣ ମୁଁ ଦାୟିତ୍ୱ ନେବିନି, ମୋର ମୋତେ ମ୍ୟାନେଜମେଣ୍ଟ କରିବା ଦାୟିତ୍ୱ ନେବା ମୋତେ ବ୍ରହ୍ମଚାରୀ ଥାଏ। ସେ ମୋତେ ଗୋଟେ କଥା କୁହନ୍ତି ସବୁବେଳେ, କାରଣ ସେ ଦେଖନ୍ତି ମୁଁ ଟିକେ କଥା ଶୋଇପାରିବିନି, କିଏ କ'ଣ କହିଲା ମାନେ ସାଙ୍ଗେ ସାଙ୍ଗେ ମୋର ଫଟାଫଟ ଉତ୍ତର। ସେ ମୋତେ ସବୁବେଳେ ଗୋଟେ କଥା, ନା ଗୁରୁଦେବ କହୁଛନ୍ତି ତୁମେ ସହିବ, ମାନେ କେମିତି ସହିବି, ଭୁଲଟା ଭୁଲ ଠିକ୍ଟା ଠିକ୍। ସେ ମୋତେ ଗୋଟେ କଥା କୁହନ୍ତି, ନା ଦାୟିତ୍ୱ ନେଲେ ହିଁ ସହିବ। ଆଉ ଗୁରୁଦେବଟା କହିଛନ୍ତି ତୁମର ତ ଦାୟିତ୍ୱ, ଯେ ଦାୟିତ୍ୱ ନ ନେଇପାରିବ ସେ ସହନ କରିପାରିବନି। ଝିଅଟା ସେ କ'ଣ କରୁଛି, ବୋହ ହେଇଗଲା ପରେ କ'ଣ କରୁଛି, ଶୋଇବାକୁ ବାଧ୍ୟ ହବ, ସ୍ୱାମୀ କଥା ଶୋଇବ, ଶାଶୁ କଥା ଶୋଇବ, ଶ୍ୱଶୁର କଥା ଶୋଇବ, ତା ଲାଇଫ୍ଟା ସ୍ପଏଲ୍ ହେଇଯିବ, ଛୁଆ ଡାଣ ଅଛି, ଦାୟିତ୍ୱଟା କାନ୍ଦରେ ପଡ଼ିଲେ ଶୋଇବାକୁ ପଡ଼ିବ। ସେ ମୋତେ ସେ କଥା ସେ କହିଥିଲେ, ମୋ ବ୍ରହ୍ମଚାରୀ ଲାଇଫ୍ରେ ସେ କହିଥିଲେ। ମୁଁ କହିଲି ମୁଁ ଶୋଇବି, ମୁଁ ଯେଉଁ ଲୋକ ମୁଁ ଗୋଟେ ଶୋଇପାରିବିନି, କିଛି ମୋର ତ ସିଧା ସିଧା କଥା, ମୁଁ ବେଶୀ ଦାୟିତ୍ୱ ନେଇପାରିବିନି, ମୋ ଦ୍ୱାରା ହବନି, ମୁଁ ଗୋଟେ କାମ କରିବି, ଦ୍ୱିତୀୟ କାମ କରିପାରିବୁନି। ସେ କହିଥିଲେ ନା ନା, ଦାୟିତ୍ୱ ଯେତେବେଳେ ତୁମେ ଗୁରୁକୃଷ୍ଣ ଦାୟିତ୍ୱ ନେବ, ତୁମକୁ ଶୋଇବାକୁ ପଡ଼ିବ, ଆଉ ଶୋଇବା ପାଇଁ ତୁମେ ବାଧ୍ୟ ହବ, ଆଉ ଉପାୟ କିଛି ନାହିଁ। ତୁମ ନେଚର ନଥାଉ, ତୁମ ନେଚର ନଥିଲା କ'ଣ ହେଲା, ତୁମେ କରିବ ତ ବାଧ୍ୟ ହେଇକି। ଆଉ କାହିଁକି ତୁମେ ଗୁରୁକୃଷ୍ଣ ଯଦି ଭଲ ପାଉଛ, ଯଦି ଭଲ ନ ପାଉଛ ତୁମେ କହିବ ମୋର କରିବାର ନାହିଁ, ଯାହା ହଉଛ ହଉ ପାଉଛ, ମାନେ ଦାୟିତ୍ୱ ନେବାକୁ ପଡ଼ିବ, ଦାୟିତ୍ୱ ନେବାକୁ ପଡ଼ିବ, ମାନେ ତୁମ ସ୍ୱଭାବ ବିରୁଦ୍ଧରେ କର୍ମ କରିବାକୁ ପଡ଼ିବ। ଏଇଟା ପ୍ରସ୍ତୁତିତା ଜୀବନରେ ଆମେ ଦେଖୁଛୁ ଆମ ଜୀବନରେ। ଆଉ ମୁଁ ସେଦିନ ମାଇପୁରକୁ ପଳେଇଥିଲି, ସେଥିପାଇଁ ମୁଁ କହିଲି ମୁଁ ବେଶୀ ଲୋକ ଚଳିପାରିବିନି, ମୁଁ ସିଧାସଳଖ ମୁଁ ଲୋକଙ୍କୁ ଏତେ ବୁଝିପାରିନି, ସିଧାସଳଖ କଥା କହିଦିଏ, ଆଉ ନିଜେ ବି ଭଜନ କରିବା ଆରାମସେ। ଗୁରୁଦେବ ବି ଯାଇଛନ୍ତି ସେଠି, ମୋର ଇଚ୍ଛା ଗୁରୁଙ୍କ ଜୀବନ ସାରା ହିଁ ମୋର ପ୍ରଭୁ, ମୁଁ ସେ ପ୍ରଭୁ ଯଦି ଦେଉନଥିଲି ବି ମୋର ଆବଶ୍ୟକ ନାହିଁ, ମୋର ସେଇଠି ହାତ ଟିକେ ଟିକେ ଦେଉଥିଲେ, ମୋର ସେଇଠି ରହିବି, ମୋର ଗୁରୁଦେବଙ୍କ ସେବା, ଗୁରୁଦେବ ସେଠି ସର ଛାଡ଼ିଛନ୍ତି, ଜୀବନ ସାରା ସେଠି ସେବା କରି ମୋ ସ୍ୱଭାବ ସେ ହିଁଥିଲା। ରୋଷେଇ କରିଦେବି ଗଲି, ଭୋଗ ଲଗେଇ ଚୁପଚାପ ଆସି ଜପ କରି ପରିକ୍ରମା କରି ମହାପ୍ରଭୁ ଦର୍ଶନ କରି ହବ କି, କିଛି ହବନି, ତୁମ ସ୍ୱଭାବ ବିଷୟରେ କିଛି କାମ ହେଇପାରିବ, ହେଇପାରିବ ନିଜ ସ୍ୱଭାବ ବିଷୟରେ କାମ କରିହବ କେମିତି, ଗୁରୁକୃଷ୍ଣ ଛାଡ଼ିଦେବ ହେତିକି ହେଇପାରିବ, କିଛି ନାହିଁ। ତୁମେ କହୁଛ ନିଜ ଖୁସିରେ ବଞ୍ଚିପାରିବ, ତୁମ ମନକୁ ନେଇ ଖୁସିରେ ବଞ୍ଚିବ, ପରମାର୍ଥ ଖୁସି କଥା ମୁଁ କହୁନି, ମନକୁ ନେଇ ବଞ୍ଚିପାରିବ, ଆଜି ବି ଆମେ ଛାଡ଼ି ଦେଇପାରିବୁ, ଆମେ ସବୁଆଡ଼େ ବଞ୍ଚିପାରିବୁ, କେତେ ଝୋଟ ଝମଳା ଦରକାର ନାହିଁ, କିଏ କିଛି କହିବାର ନାହିଁ, ଫୋନ୍ ଆସିବାର ନାହିଁ, କିଏ କାହା ଝଗଡ଼ାର ମୁଣ୍ଡ ପୁରିବାର ନାହିଁ, କିଛି ଆରାମସେ କରିପାରିବ, କିନ୍ତୁ ଗୁରୁକୃଷ୍ଣ ଛାଡ଼ିବାକୁ ପଡ଼ିବ। ଗୁରୁକୃଷ୍ଣଙ୍କୁ ଆଉ ଚିନ୍ତା କରିପାରିବନି, ତାଙ୍କର ତୁମେ ଯେତେ ଜପ ଭଜନ କଲେ କ'ଣ, ତାଙ୍କ ସୁଖ ଦୁଃଖ ତାଙ୍କୁ ବୁଝୁନେ ନା, ଆମେ ଜଣେ ସୁଖ ଦୁଃଖ ବୁଝୁନେ, ଆମେ ଖାଲି ସେ ସ୍ୱାମୀ ସ୍ତ୍ରୀ, ଆମେ ସ୍ୱାମୀ ସ୍ତ୍ରୀ ବିବାହ କରୁଛନ୍ତି, ତାଙ୍କ ସୁଖ ଦୁଃଖ ବୁଝିବାର ନାହିଁ, ସେ ବିବାହର କ'ଣ ରିଲେସନ୍ସିପ୍ରେ କ'ଣ ମୂଲ୍ୟ ଅଛି, ସେଇଟା ଗୁରୁ ଶିଷ୍ୟ ମନ୍ତ୍ର ନେଇଛି, ସେ ଜପ କରୁଛି, ସେ ମନ୍ତ୍ର ଉଚ୍ଚାରଣ କରୁଛି, ସବୁ କରୁଛି, କିନ୍ତୁ ହେଲେ ତାର ଗୁରୁଙ୍କର ମିଶନ ପ୍ରତି ତାର କିଛି ନାହିଁ, ତାର କ'ଣ ଅଛି ସେଥିରେ। ସେଥିପାଇଁ ଏଇ କଥାଟା ପଡ଼ିଛି, ଅର୍ଜୁନ ଚାହେଁ ଯଦି ନିଜେ ଭାବୁଛନ୍ତି ମୁଁ ସନ୍ନ୍ୟାସ ହେଇଯିବି, ସେଟା ତା ପାଇଁ ଭଲ ତାଙ୍କ ମନରେ, କିନ୍ତୁ କୃଷ୍ଣଙ୍କ ପାଇଁ କର୍ମ କରିବାକୁ, ତାଙ୍କ ସ୍ୱଭାବ ବିରୁଦ୍ଧ କର୍ମ କରିବାକୁ, ସେଥିପାଇଁ ସେ ଗୁରୁଙ୍କ ସହିତ ଯୁଦ୍ଧ, ଭଗବାନ ଦେଖିଦେଲେ ନା କାହା ସହିତ ଯୁଦ୍ଧ କରିବାକୁ ପଡ଼ିବ, ଅନ୍ୟ କାହା ସହିତ ନୁହେଁ, ପିତାମହ ଭୀଷ୍ମଙ୍କ ସହିତ କରିବାକୁ ପଡ଼ିବ, ଯୋଉଟା ସବୁଠୁ ବଡ଼ ଟାର୍ଗେଟ, ସବୁଠୁ ବଡ଼ ଟ୍ରାଜେଡି ସିନ୍ ଥିଲା, ସବୁଠୁ ପ୍ୟାଥେଟିକ୍ ସିନ୍ ଥିଲା ମହାଭାରତରେ, ସେଇଟା ଅଭିମନ ମଧ୍ୟରେ ଯେତିକି ଅର୍ଜୁନ ଭାଙ୍ଗି ପଡ଼ିନଥିଲେ, ବେଶୀ ଭାଙ୍ଗି ପଡ଼ିଥିଲେ ପିତାମହ ଭୀଷ୍ମଙ୍କ ସହିତ, କାରଣ ସେ ଯେଉଁ ସ୍ନେହ ସମ୍ପର୍କ ସବୁବେଳେ ତାତ ତାତ ବୋଲି ଡାକନ୍ତି, ଆଉ ପିତାମହ ଭୀଷ୍ମ ସବୁଠୁ ଭଲ ପାଆନ୍ତି କାହାକୁ, ଅର୍ଜୁନଙ୍କୁ, ଅର୍ଜୁନଙ୍କୁ ସମସ୍ତେ ଭଲ ପାଆନ୍ତି, ଏତେ ସରଳ ସହିତ ଚତୁରାଙ୍କି ତାଙ୍କର ଅଛି, ମାନେ ବୁଦ୍ଧିମାନ, ଏ ଦୁଇଟା ଗୁଣ ଗୋଟେ ଏକ୍ସକ୍ଲୁସିଭ କ'ଣ ସ୍ୱତନ୍ତ୍ରତା, ଜଣେ ସରଳ ସହିତ ଚତୁରାମୀ ଏଇଟା ମିଳେନି ପ୍ରାୟ, ଚତୁର ଲୋକ ଚତୁର ମାନେ ସରଳ ସହିତ ବୁଦ୍ଧିମାନ, ବୁଦ୍ଧିମାନ ଲୋକ ବୁଦ୍ଧିମାନ, ଯାହାର ବେଶୀ ବୁଦ୍ଧି ସେ ଟିକେ ଡୁପ୍ଲିସିଏସ୍ ତାର ରହିବ, ଆଉ ଜଣେ ସରଳ ସହିତ ବୁଦ୍ଧିମାନ ଏଇଟା ହେଉଛି ଗୋଟେ ଈଶ୍ୱରଙ୍କର, ମାନେ ଯାହାକୁ ସତ୍ପାତ୍ରରେ ସୁବର୍ଣ୍ଣ ପାତ୍ରରେ ଯେମିତି ଜଳ ରଖିବା ବା ଦାନ ରଖିବା, ଏଇଟା ଭଗ ଈଶ୍ୱରଙ୍କର ଦାନ, ଜଣେ ଅତ୍ୟନ୍ତ ବୁଦ୍ଧିମାନ ତା ସହିତ ହେଉଛି ଜଣେ ସରଳ, ସେଇଟା ଗୋଟେ ଭଗବାନଙ୍କର ଦାନ, ହେଲା ଆଉ କାହାର ମିଳିବନି, ଏଇଟା ଶୁଦ୍ଧଭକ୍ତର ଲକ୍ଷଣଟା କୁହାହେଲାନି, ନିଷ୍କପଟ ଏଣେ ନିତଳରେ ଅନୁରକ୍ତ, ବିଷୟର ନାଶକ୍ତ, ଅଭିମାନହୀନ, ଏସବୁ ଲକ୍ଷଣ ଗୁଡ଼ାକ। ସେଥିପାଇଁ ଆମେ ସବୁବେଳେ ବିଚାର କରିବା କଥା ନୁହେଁ, ଯେମିତି ଅର୍ଜୁନ ବିଚାର କରୁଛନ୍ତି ନା, ଏଇଟା ଦେବ ସେମିତି ହବ ନାଇଁ 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 ପିତାମ ଭୀଷ୍ମଙ୍କ ପାଇଁ ଭଗବାନ ପିତାମ ଭୀଷ୍ମ ସହ ଯୁଦ୍ଧ କରି ଦେଖେଇଦେଲେ। ଦେଖ ଜୀବନରେ ସବୁଠୁ ପ୍ରିୟ ବସ୍ତୁ କି ହରାଇବାକୁ ପଡ଼େ କାହା ପାଇଁ ଗୁରୁକୃଷ୍ଣଙ୍କ ପାଇଁ, ଏଇଟା ତା ତତ୍ତ୍ୱ। ଯଦି ଭାଗବତରେ ଗୋଟେ ଗୋଟେ ଶ୍ଳୋକ ଉପରେ ଗୋଟେ ଗୋଟେ ଚରିତ୍ର ଉପରେ ଶହଶହ ତତ୍ତ୍ୱ ଅଛି, ପିତାମ ଭୀଷ୍ମ ସହିତ କାହିଁକି ଯୁଦ୍ଧ କରୁଥିଲେ ଭଗବାନ? ଭଗବାନ ଚାହିଁଥିଲେ ପିତାମ ଭୀଷ୍ମ ଯୁଦ୍ଧରେ ପରାସ୍ତ ହେବାର ଥିଲା ଜଣଙ୍କ ଦ୍ୱାରା, କାହା? ଶ୍ରୀଖଣ୍ଡିଙ୍କ ଦ୍ୱାରା, ସେଟା ଟାର୍ଗେଟ୍ ହେଇକି ରହିଛି ଶ୍ରୀଖଣ୍ଡିଙ୍କ ଦ୍ୱାରା ନା। ଶ୍ରୀଖଣ୍ଡି ଯେତେବେଳେ ଆଗକୁ ଆସିବେ ସେ ଛାଡ଼ିବେ, କାରଣ ସେ ଯାହା କୁହନ୍ତି ନପୁଂସକଙ୍କ ସହିତ ଯୁଦ୍ଧ କରିନା, ଭଗବାନ ତ ଆଉ କାହା ଦ୍ୱାରା କରିପାରିଥାନ୍ତେ, ଅର୍ଜୁନ କାହିଁ ଟାର୍ଗେଟ୍ କରେଇଲେ? ସେଇଠି ଗୋଟେ ତତ୍ତ୍ୱ ରହିଛି ଜୀବନରେ ସବୁଠୁ ଯାହାକୁ ଆମେ ସବୁଠୁ ଭଲ ପାଉଛେ, ଯେଉଁ ସ୍ଥାନକୁ ସବୁଠୁ ଭଲ ପାଉଛେ, ଯେଉଁ ସେବାକୁ ସବୁଠୁ ଭଲ ପାଉଛେ, ଯାହା ଆମ ସ୍ୱଭାବକୁ ଭଲ ପାଉଛେ, ସବୁ ଛାଡ଼ିବାକୁ ପଡ଼ିବ କାହା ପାଇଁ? ହଁ, ସବୁ ସବୁ ପାଇଁ। ଯେମିତି ପ୍ରଭୁପାଦ ତାଙ୍କ ଭଜନ ଲେଖୁଛନ୍ତି, ତାଙ୍କ କଥାରେ ଲେଖୁଛନ୍ତି, ପଢ଼ୁଥିଲି ବଂଶୀ, ଯେଉଁ ବଂଶୀ କି ମନ୍ଦିର ଆମର ରହୁଥିଲେ ପ୍ରଭୁପାଦ ପ୍ରଥମେ ଯମୁନା କୂଳରେ, ବଂଶୀ ବଂଶୀ ବିହାରୀ ନା, ହଁ ବଂଶୀ ବିହାରୀ, ବଂଶୀ ବିହାରୀ ମନ୍ଦିର, ବଂଶୀ ବିହାରୀ, ହଁ ବଂଶୀଧାରୀ ମନ୍ଦିର ରହୁଥିଲେ ପ୍ରପାତ କହୁଥିଲେ। ମୁଁ ବଂଶୀଧାରୀ ମନ୍ଦିର ସେ ଛୋଟ ତାଙ୍କ ଯେଉଁ ପାହାଚ କ'ଣ ସରି ଛାତ ଛାତ ଉପରେ ମୁଁ ଯମୁନାଙ୍କୁ ଦେଖେ, ପକ୍ଷୀମାନେ କୁଳୁ କୁଳୁ ରାବ କରନ୍ତି, ଆଉ ମୋତେ ସେ ବୃନ୍ଦାବନର ପରିବେଶ ମୋତେ ଏତେ ମାନେ ଲାଗୁଥିଲା। ମୁଁ ସେଇ ବୟସରେ ପ୍ରପାତ କହୁଥିଲେ ମୁଁ ଅତି ଗୋଟେ ରାଇଟର୍ ଓଲ୍ଡ ଏଜ୍, ପ୍ରପାତ କୁହନ୍ତି ଅତ୍ୟନ୍ତ ପରିପକ୍ୱ ଅବସ୍ଥାରେ ମୁଁ ଏଠିକି ଆସିଛି, କାହିଁକି ମୋ ଗୁରୁଦେବଙ୍କର ବାକ୍ୟଟା ମୋତେ ଆନ୍ଦୋଳିତ କରୁଥିଲା, ମୋତେ ବୃନ୍ଦାବନ ଛାଡ଼ିବାକୁ ପଡ଼ିଲା, ବୃନ୍ଦାବନ ଭଳି ଧାମକୁ। ଆମେ ଚାହୁଁଛେ ବର୍ତ୍ତମାନ ଯୁବକ ବୟସରେ ଆମେ ବୃନ୍ଦାବନ ଭଜନ କରିବି, କିନ୍ତୁ ସେ ସମୟରେ ବୃନ୍ଦାବନ କ'ଣ ଥିବ? ସେଥିରେ ସେ ଟାଙ୍ଗାରେ ବସିକି ଯାଇକି ଦିଲ୍ଲୀ ଯିବେ, କ'ଣ ଖାଉଥିବେ ଚିନ୍ତା କର, କେଉଁ ଶୁଖିଲା ରୁଟି ଦ୍ୱାରା ମାଗିକି ପାର୍ଟିରେ ରୋଷେଇ କରି ଧରିକି ଯାଇଥିବେ, ଦିଲ୍ଲୀରେ ଯାଇ ପ୍ରିଣ୍ଟିଂ କରିକି ଧରିକି ଆସୁଥିଲେ। ଏସବୁ ଶିକ୍ଷା ଜୀବନରେ ଯାହା ଆମେ ଭଲ ପାଉନ୍ତି, ଆମେ ଯଦି ସରଳ ହେଇଥିବା ଭଗବାନ ଆମକୁ ରଖିବେନି, ଆମେ ଭଲ ପାଇବା ଜିନିଷକୁ ରଖିବେନି, ତାଙ୍କର ଯେଉଁ ହିସାବରେ ସେଇ ହିସାବରେ ନେଇଯିବେ। ଆମେ ଯଦି ଆମ ନିଜ ରୁଚିକୁ ବଜାୟ ରଖିବା ପାଇଁ ଚାହିଁବା, ଆମର ବିଚାରଧାରାକୁ ବଜାୟ ରଖିବା ପାଇଁ ଆମେ କେବେ ବି ଗୁରୁକୃଷ୍ଣ ମୁଖ ଦେଖିପାରିବେନି। ଏଇଟା ହେଉଛି ପୁରା ସମ୍ପୂର୍ଣ୍ଣ ସିଦ୍ଧାନ୍ତ। ଆମେ ଯଦି ଆମ ରୁଚିକୁ ବଜେ ମୁଁ ଏମିତି ଚାହୁଁଛି ଏହା କରୁଛି, ନାଇଁ 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 ନାଇଁ, କୃଷ୍ଣ ଆମକୁ କେଉଁ ହିସାବରେ ନେବେ ସେଇଟା ସିଏ ଜାଣନ୍ତି, ସେଇଟା ସିଏ ଜାଣନ୍ତି। ଆମ ବିଚାରଧାରା ଠିକ୍ ନୁହେଁ, ଆଉ ଆମକୁ ବହୁତ କିଛି ଲସ୍ କରିବାକୁ ପଡ଼ିବ, ବହୁତ କିଛି ଲସ୍ କରିବାକୁ ପଡ଼ିବ, ମେଟେରିଆଲି ବହୁତ କିଛି ଲସ୍ କରିବାକୁ ପଡ଼ିବ। ମାନେ ଲସ୍ ମାନେ ଏଇ ଲସ୍, ଆମ ସ୍ୱଭାବରେ ଯେଉଁଗୁଡ଼ାକ ଆମେ ଯେଉଁ ଜିନିଷ ଭଲ ପାଉନେ ସେଗୁଡ଼ା କରିବାକୁ ପଡ଼ିବ। ଏଇଟା ସବୁ ପ୍ରତ୍ୟେକ ଭକ୍ତ ଏଥିପାଇଁ ପ୍ରସ୍ତୁତ ହେଇକି ରହିବା ଦରକାର, ଯଦି ସେମାନେ କୃଷ୍ଣ ଗୁରୁକୃଷ୍ଣ ମୁଖ ଦେଖିବା ପାଇଁ ଚାହୁଁଛନ୍ତି। ହେଇପାରେ ତୁମେ ଯାହା ଭଲ ନ ପାଉଛ ସେଭଳିଆ, ତୁମେ ଯେଉଁଭଳି ସ୍ୱଭାବ ଲୋକ ଭଲ ନ ପାଉଛ ସେଭଳିଆ ଲୋକ ତୁମ ପାଖରେ ଆସି ପହଞ୍ଚିବେ। ତୁମେ ଯେଉଁ ପରିବେଶ ଚାହ ନା ସେଇଟା ହବ, କ'ଣ କରିପାରିବ ତୁମେ? ତୁମକୁ ଗୁରୁକୃଷ୍ଣ ସେବା କରିବାର ଅଛି, ସେଥିପାଇଁ ସମସ୍ତ ପ୍ରତିକୂଳ ଅବସ୍ଥା ହେଲେ ବି ସହିବାକୁ ପଡ଼ିବ। ଆଉ ସବୁବେଳେ ଆମେ ଭାବିବା ଉଚିତ ନୁହେଁ ମାୟାବାଦୀଙ୍କ ଭଳି, ଏଇଟା ଗୋଲୋକ ବୃନ୍ଦାବନ ହେଇଯିବ, ସମସ୍ତେ ଏକ ହେଇଯିବେ, ସମସ୍ତେ ଭଲରେ ରହିବେ, ଯେତେ ତୁମେ କର ଏଇଟା ହେଇପାରିବ ନାହିଁ। ଆଉ ଏଇଟା ଆମର ଦୋଷ ହେଇପାରେ, ଆମର କର୍ମଫଳ ହେଇପାରେ, କିମ୍ବା କୃଷ୍ଣଙ୍କର ଯୋଜନା ବି ହେଇପାରେ, ଆମର ଇଚ୍ଛା ବିରୁଦ୍ଧରେ ଆମକୁ କର୍ମ କରିବାକୁ ପଡ଼ିବ। ଅର୍ଜୁନ ଇଚ୍ଛା ବିରୁଦ୍ଧରେ ଯୁଦ୍ଧ କରୁଥିଲେ, କାହିଁ ସ୍ୱଧର୍ମାଟା, ସେଇଟା ଆମର ସ୍ୱଧର୍ମାର ଗୁରୁ ବୈଷ୍ଣବଙ୍କର ସେବା, ଆମ ଇଚ୍ଛା ବିରୁଦ୍ଧରେ ବି କରିବାକୁ ପଡ଼ିବ। ସବୁକିଛି ସମସ୍ତେ ଚାହାନ୍ତିନି, କିନ୍ତୁ କରିବା ପାଇଁ ବାଧ୍ୟ ହୁଅନ୍ତି। ଆମେ ତ ବାଧ୍ୟବାଧକତାରେ କରୁନେ, କିନ୍ତୁ ଇଏ ଧାରାଟା ଏତେ ସୁନ୍ଦର, ତୁମେ ଗୁରୁକୃଷ୍ଣଙ୍କ ପାଇଁ ବାଧ୍ୟବାଧକତାରେ କର ହିଁ, ପୁଣି ବି ତୁମକୁ ତୁମ ଇଚ୍ଛା ବିରୁଦ୍ଧରେ ଗୋଟେ କର୍ମ କର, ତୁମ ନେଚରଟୁ ତୁ ଛାଡ଼ିଦେଲ ନା, ତାପରେ ତୁମ ରିଏଲାଇଜେସନ୍ ଆସିବ, ଗୁରୁକୃଷ୍ଣ ତୁମକୁ ବୁଦ୍ଧି ଦେବେ, ମୁଁ ଆଜି ଏଇଟା ଛାଡ଼ିଲି ବୋଲି ହିଁ ମୁଁ ଆଜି କିଛି ପାଇଲି। ନିଜ ବିଚାରଧାରା ଯେଉଁମାନେ ବଞ୍ଚନ୍ତି ସେମାନଙ୍କର ସ୍ପିରିଚୁଆଲ ଯେତେବେଳେ ସୋ କଲ୍ଡ କ୍ୱାଲିଫିକେସନ୍ ଥିଲେ ବି ତାଙ୍କ ନିଜ ରିଏଲାଇଜେସନ୍ ନାହିଁ ବୋଲି ଜାଣ, ନିଜର ଆତ୍ମାନୁଭୂତି କିଛି ରହିବନି, କାରଣ ସେ ନିଜ ବିଚାରଧାରା ବଞ୍ଚନ୍ତି, ସେ କୃଷ୍ଣଙ୍କ ବିଚାର ଗୁରୁକୃଷ୍ଣ ବିଚାର ଯିବା ପାଇଁ ଚାହୁଁନାହାନ୍ତି, ତାଙ୍କର ଆତ୍ମାନୁଭୂତି କିଛି ନାହିଁ, ଯାହା ହେଉଛି ସେ ସବୁ ଡ୍ରାଏ ସ୍ପେକୁଲେଟିଭ୍ ନଲେଜ୍, ଶୁଷ୍କ ମନୋଧର୍ମପୂର୍ଣ୍ଣ ଜ୍ଞାନ, ସେ ତାଙ୍କ ବିଚାରଧାରା ବଞ୍ଚନ୍ତି ନା। ଏଇଟା ତ ପରମ୍ପରା ବିଚାର ବଞ୍ଚିବାକୁ ପଡ଼େ, ଗୁରୁକୃଷ୍ଣଙ୍କ ବିଚାର ବଞ୍ଚିବାକୁ ପଡ଼େ, ବଡ଼ ସୁଖ ମାର୍ଗ ଇଏ। ତ ଭଗବାନ ଅର୍ଜୁନ ସେ କଥା କହୁଛନ୍ତି, ନାଇଁ ନାଇଁ ତୁମ ବିଚାର ଛାଡ଼ିଦିଅ, ଯାହା କହୁଛ ତୁମ ହିସାବରେ ଚାଲିବାକୁ ପଡ଼ିବ। ଠିକ ଅଛି, ହରେ କୃଷ୍ଣ ସମର ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ଗୌର ପ୍ରମାନନ୍ଦେ।